হরে কৃষ্ণ বস্তু ভক্ত শ্রদ্ধাবৃন্দ, আমরা আজি রাধাষ্টমী উপলক্ষে আমি দ্বিতীয় পর্যায়ের কথা আরম্ভ করা। আমি সকালে যে কথা কইলে ইয়ে যে কিভাবে ভাবে রাধা কৃষ্ণ তত্ত্ব এক এক সে, কিন্তু নিজকে সে দুই ভাগে বিভক্ত করেছেন, রস আস্বাদন করছেন, রসর বিষয় রয়েছে, আশ্রয় রয়েছে, আমি সে বিষয়ে আলোচনা করলে ভগবান হচ্ছেন রসর বিষয়। ভগবানকে সেই লোভ হল, তিন প্রকার লোভ আমি কে, তিনোটি লোভ ভগবানকর হল, মানে তিনটা লোভ চৈতন্য চৈতন্য বর্ণনা করা যাই, ভগবানকর এইভাবে ভাবে বিভিন্ন লোভ সব লা, তেমনি চৈতন্য মহাপ্রভু উপরে যেতে আসলে সেতু সে রাধা তত্ত্বকে জাণিলে, রাধা তত্ত্ব সেই কুযা রাধাঙ্কর তত্ত্ব মহাপ্রভুঙ্ ব্যতীত আর কি জাঁ ন এইযু রয়েছে রস সব রয়েছে রস তত্ত্ব মহাপ্রভু পূর্বর মাত্র অড়াইটি রস লোক মানে জাঁলে। আমি শ্রীমন গৌরবন্ধু স্বামী মহারাজ কহতি কথা, আমার যে ভগবান সম্বন্ধ রয়েছে পাঁচ প্রকার সম্বন্ধ রয়েছে, সমস্ত ভগবান সুতরাং সম্বন্ধ রয়েছে, সে হচ্ছে পাঁচ প্রকার সম্বন্ধ রয়েছে, সমুদায় সমুদায় বারোটি রস রয়েছে, সম্বন্ধ বারোটি রয়েছে বা রস বারোটি রয়েছে, কিন্তু অনুকূল রস হচ্ছে পাঁচটি, গোটে শান্ত রস, দাস রস, গোটে হচ্ছে সখ্য, গোটে হচ্ছে বাৎসল্য এবং গোটে হচ্ছে মাধুর্য। শান্ত, দাস, সখ্য, বাৎসল্য, মাধুর্য এই পাঁচটি রসরু ইয়ে যে রয়েছেন মহাপ্রভুঙ্কু আসা পূর্বরু অড়াইটি রস লে লোক মানে ভগবান সহ পূজা করুলে সব করুলে পূজা পুজো সব চাল সম্বন্ধিত হয়েছে, কিন্তু এই অড়াইটি রসরে আর উপরকু যে রস রয়েছে সেটা কে জাঁ ন মহাপ্রভু সেটা প্রদান কলে। কন কন সে রস লা না শান্ত, দাস এবং সখ্যর যে রয়েছে সম্ভ্রম সখ্য, শান্ত রস যেভাবে ভাবে নবযোগেন্দ্র ইত্যাদি সনক সনাতন এমন সব শান্ত রসের ভগবান সব সম্বন্ধিত, শান্ত রসরে এতে রসটা এত উন্নত নুহ, শান্ত রস যেমন আমি টেবুলটা রয়েছি সেটা আমার সব শান্ত রস সম্বন্ধিত, তার কিছু আকটিভ পার্টিসিপেসন না সেইভাবে ভাবে শান্ত রস বুঝা যায়। আর দাস হচ্ছে ভগবানকর যে দাস সমস্ত প্রায় দাস রয়েছেন, কপিপতি দাসে দাস্যমান কিন্তু শ্রেষ্ঠ হচ্ছেন হনুমান কপিপতি দাসে, এইভাবে ভাবে অনেক দাস ভক্ত রয়েছেন। এবং সখ্যের দুই প্রকার সখ্য রয়েছেন, সখ্য ভাব ভগবান সাথে সখা বা বন্ধু, ভগবান সাথে সখ্য ভাবে অর্জুন মধ্যে সম্বন্ধিত লে এবং সীতা মধ্যে সম্বন্ধিত লে, কিন্তু তাঁর ভিতরে তফাত রয়েছে, অর্জুন যেত ভগবান যদিও সখা সিয়ে কিন্তু অর্জুন যেত ভগবান বিশ্বরূপ দেখলে সেতবে সে ভয় করলে, ক্ষমা প্রার্থনা কলে সখে কিমত্বা প্রসভং যদুতং হে কৃষ্ণ হে যাদব হে সখেতি অজানতাং মহি মানন্ত ভেদং মায়া প্রমাদাত প্রণয়েন বাপি, বিশ্বরূপ দেখিলে সেতবে সে ক্ষমা প্রার্থনা করুলে, প্রভু মু আগর আপন সখা বলে ভাবিকি সখেতি মত্বা প্রসভং যদুতং, বহু প্রকার উক্তি বা বহু প্রকার সব থটা পরিহাস করি, হে কৃষ্ণ হে যাদব হে সখেতি, হে কৃষ্ণ হে কৃষ্ণ কহবার উদ্দেশ্য আমি মধ্যে ভগবান কৃষ্ণ বলে কুচে, হে কৃষ্ণ বলে ডাকুছে, হে কৃষ্ণ করুণা সিন্ধু দীনবন্ধু জগৎপতি গোপীশ গোপিকাকান্ত রাধাকান্ত নমস্তুতে, কিন্তু এইটা যেতবে সে কৌলে কৃষ্ণ অর্জুন কৌলে হে কৃষ্ণ, তাঁর ভাব লা কণ না তুমি হচ্ছ বসুদেবর পুত্র, বসুদেব এতে যোদ্ধা নুহতি, মু কিন্তু যে রয়েছে পাণ্ডবর পুত্র, মোর পিতা সমগ্র পৃথিবী জয় করলে অতিরথি সে লে, তোমার পিতা অর্ধরথি লে রথিবদ্ধ নু অর্ধরথি লে, এইভাবে ভাবে তাঁর মনের ভাব লা কৃষ্ণ, যেতবে কৃষ্ণ বলে ডাকুলে হে কৃষ্ণ হে যাদব, যাদব কহবার উদ্দেশ্য হচ্ছে আমি মধ্যে ভগবান যাদব বলে কুচে, যাদব মাধব এসব কুচে, সে যে যাদব কুলে তাঁর মনের ভাব লা যে যদু বংশে আসছেন কৃষ্ণ, যদু যদু হচ্ছেন যযাতি মহারাজ জ্যেষ্ঠ পুত্র, জ্যেষ্ঠ পুত্র যদু যযাতি মহারাজ যেত বার্ধক্যগ্রস্ত হয়ে গেল অকাল বার্ধক্য, ତାଙ୍କ ଶୁକ୍ରାଚାର୍ଯ୍ୟ ଅଭିଶାପ ଦେଇଥିଲେ, ସେତେବେଳେ ସେ ତାଙ୍କ ପୁତ୍ରଙ୍କୁ କହିଥିଲେ ତାଙ୍କର ବାର୍ଦ୍ଧକ୍ୟକୁ ନେଇକରି ସେମାନଙ୍କର ଯୌବନ ପ୍ରଦାନ କରିବା ପାଇଁ, କିନ୍ତୁ ଜ୍ୟେଷ୍ଠ ପୁତ୍ର ଯଦୁ ଦେଇନଥିଲେ, କିନ୍ତୁ କନିଷ୍ଠ ପୁତ୍ର ଯେ କୁରୁ କୌରବମାନେ ତାଙ୍କଠୁ ଆସିଛନ୍ତି, କୁରୁ ବା କୌରବମାନେ ତାଙ୍କଠୁ ଆସିଛନ୍ତି, ସେ ପ୍ରଦାନ କରିଥିଲେ। ତେଣୁ ଯଯାତି ମହାରାଜଙ୍କ ପରେ କୁରୁ ରାଜା ହେଲେ, ଯଦୁ ରାଜା ହେଲେ ନାହିଁ। ଯଦୁବଂଶରେ ଯିଏ ଆସିବେ ସେ ରାଜା ହୋଇପାରିବେ ନାହିଁ। ତେଣୁ ଭଗବାନ କୃଷ୍ଣ ଯଦୁବଂଶରେ ଆସିଛନ୍ତି, ତେଣୁ ସେ ରାଜା ହେଲେ ନାହିଁ। ତେଣୁ ଅର୍ଜୁନ ରାଜା ହେଲେ ବା ଯୁଧିଷ୍ଠ ମହାରାଜ ରାଜା ହେଲେ, ସମଗ୍ର ପୃଥିବୀର ରାଜା ହେଲେ ଯୁଧିଷ୍ଠ ମହାରାଜ, ଯଦୁ ଇଏ ହେଉଛନ୍ତି ଭଗବାନ। ତାହାର କାରଣ ହେଉଛି ତୁମେ ଯାଦବ, ତୁମେ ଯଦୁ କୂଳରେ ଆସିଛ, ତୁମେ ରାଜା ହୋଇପାରିବନି। ଆମେ ରାଜା ହେବୁ, ଆମେ ପୁରୁ କୂଳରେ ଆସିଛୁ, ପର ଗୁରୁବଂଶରେ ଆସିଛୁ, ଆମେ ରାଜା ହେବୁ, ଏଇ ଅଭିମାନରେ କହୁଥିଲେ। ତେଣୁ ଭଗବାନଙ୍କର ସହିତ ଅର୍ଜୁନଙ୍କର ଯେଉଁ ସଖା ସଖ୍ୟ ଭାବ ଥିଲା, ଏଇଟା ହେଉଛି ସମ୍ଭ୍ରମ ସଖ୍ୟ। ଯେତେବେଳେ ବିଶ୍ୱ ଭଗବାନ ଶକ୍ତି ଦେଖନ୍ତି ସେତେବେଳେ ସେ ଭୟ କରିଯାଆନ୍ତି, ଏଇଠି ସମ୍ଭ୍ରମ ସଖ୍ୟ ସଙ୍କୁଚିତ ହୋଇଯାଏ, ସଖ୍ୟଟା ଭାବଟା ସଙ୍କୁଚିତ ହୋଇଯାଏ। ତେଣୁ ମହାପ୍ରଭୁଙ୍କ ଆସିବା ପୂର୍ବରୁ ଏଇ ଅଢ଼େଇଟି ରସ ଥିଲା ପୃଥିବୀରେ, ଆର ଉର୍ଦ୍ଧ୍ୱ କେହି ଜାଣିନଥିଲେ। ମହାପ୍ରଭୁ ଆସିକରି ଆର ଉର୍ଦ୍ଧ୍ୱ କଥା ସବୁ ବର୍ଣ୍ଣନା ଦେଲେ, ପ୍ରଦାନ କରିଛନ୍ତି। ତେଣୁ ଆର ଉର୍ଦ୍ଧ୍ୱରେ ହେଉଛି ବିଶ୍ରମ୍ଭ ସଖ୍ୟ। ବିଶ୍ରମ୍ଭ ସଖ୍ୟ କହିଲେ ଯେଉଁଭଳି ଭାବରେ ଭଗବାନଙ୍କ ସଖାମାନେ ସୁଧାମ ସୁବଳ ଇତ୍ୟାଦି ଭଗବାନଙ୍କ ସହିତ ଭଗବାନ କାନ୍ଧରେ ଚଢ଼ିଯାଉଥିଲେ, ଦଶମ ସ୍କନ୍ଧ ଅଠର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଉବାହ କୃଷ୍ଣ ଭଗବାନ ସୁଧାମାନ ପରାଜିତ, ସୁଧାମାନ ପରାଜିତ ବୃଷଭ ଭଦ୍ର ସେନସ୍ତୁ ପ୍ରଳମ୍ବ ରୋହିଣୀ ସୁତ। ଯେତେବେଳେ ଭଗବାନ ଗୋଟେ ଲୀଳା ଚାଲିଥିଲା, ଏସବୁ ପ୍ରଳମ୍ବାସୁର ଆସିଥିଲା ଭଗବାନଙ୍କୁ ହତ୍ୟା, ବଳରାମଙ୍କୁ ହତ୍ୟା କରିବା ପାଇଁ ଚାହିଁଥିଲା। ତେଣୁ ଭଗବାନ କ'ଣ କଲେ, ଦୁଇ ଭାଗରେ ବିଭକ୍ତ ହୋଇଗଲେ, ଦୁଇଟି ପାର୍ଟି ହୋଇଗଲେ, ଜନତା ଆଉ କଂଗ୍ରେସ। ଏ କୃଷ୍ଣ ଗୋଟେ ପାର୍ଟି, ବଳରାମ ଗୋଟେ ପାର୍ଟି। ତେଣୁ ବଳରାମଙ୍କ ପାର୍ଟିରେ ସବୁ ଥିଲେ ସୁଧାମ ଇତ୍ୟାଦି, ଆଉ କୃଷ୍ଣଙ୍କ ପାର୍ଟିରେ ଥିଲେ ଯେଉଁ ଭଦ୍ରସେନ ଆଉ ଇଏ ପ୍ରଣବ, ଏମାନେ ସବୁ ଥିଲେ। ଆଉ କୃଷ୍ଣ ପାର୍ଟି ହାରିଗଲେ, ଭଗବାନ ହାରିଗଲେ, ଉବା କୃଷ୍ଣ ଭଗବାନ ସୁଧାମାନ ପରାଜିତ ହାରିଗଲେ। ହାରିଗଲା ପରେ ତୁମକୁ ସୁଧାମକୁ କାନ୍ଧରେ ବସିକି ନେଲେ, ଏ ଥିଲା ଭାଣ୍ଡର ବଟ ପର୍ଯ୍ୟନ୍ତ ଯିବେ ସବୁ, ସେ ଲୀଳାଟି ଥିଲା ଦଶମ ସ୍କନ୍ଧ ଅଠର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ସୁଧାମ ଭଗବାନ କାନ୍ଧ କରି ଚଢ଼ିଗଲେ, କିଛି ଅସୁବିଧା ନାହିଁ, ତାଙ୍କ ଚିନ୍ତା ନାହିଁ ଭଗବାନ ବୋଲି। ଇଏ ହେଉଛି ବିଶ୍ରମ୍ଭ ସଖ୍ୟ। ତାହା ଉପରେ ହେଉଛି ବାତ୍ସଲ୍ୟ। ବାତ୍ସଲ୍ୟ ମଧ୍ୟ ଦୁଇ ପ୍ରକାର ରହିଛି, ଗୋଟେ ସମ୍ଭ୍ରମ ବାତ୍ସଲ୍ୟ, ଗୋଟେ ହେଉଛି ବିଶ୍ରମ୍ଭ ବାତ୍ସଲ୍ୟ। ସମ୍ଭ୍ରମ ବାତ୍ସଲ୍ୟ କହିଲେ ବସୁଦେବଙ୍କର, ବସୁଦେବ ଦେବକୀ ଯଦିଓ ପିତାମାତା ଥିଲେ, କିନ୍ତୁ ତଥାପି ତାଙ୍କର ଏ ସଙ୍କୁଚିତ ଥିଲା, ବାତ୍ସଲ୍ୟ ଭାବଟା ସଙ୍କୁଚିତ ଥିଲା। ଯେତେବେଳେ ଭଗବାନ କଂସକୁ ହତ୍ୟା କଲେ, ଦଶମ ସ୍କନ୍ଧ 44 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 45 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବସୁଦେବ ଯଦିଓ ଚାହୁଁଥିଲେ, କୃଷ୍ଣ ଏବଂ ବଳରାମ ବନ୍ଦୀଶାଳାରେ ଥିଲେ, କୃଷ୍ଣ ବଳରାମ ଆସିଥିଲେ ତାଙ୍କୁ ବନ୍ଦୀରୁ ଉଦ୍ଧାର କରିବା ପାଇଁ, ତାଙ୍କୁ ପ୍ରଣାମ କଲେ, କିନ୍ତୁ ବସୁଦେବ ଏବଂ ଦେବକୀ ଯଦିଓ ଚାହୁଁଥିଲେ ତାଙ୍କୁ ଆଲିଙ୍ଗନ କରିବା ପାଇଁ, କିନ୍ତୁ କରିପାରୁନଥିଲେ, କାହିଁକିନା ତାଙ୍କୁ ଭୟ ହେଲା। ଇଏ ହେଉଛନ୍ତି ଭଗବାନ, ସେ ସବୁ ଗୋଟେ ଅଛନ୍ତି ଯେ ଭଗବାନ ଯଦିଓ କୃଷ୍ଣ ବଳରାମ ତାଙ୍କୁ ଇଏ କଲେ, କିନ୍ତୁ ଶସ୍ୟଜାତି ନ ସଙ୍କିତ, କୃଷ୍ଣ ବଳରାମ ଯଦି ତାଙ୍କୁ ପ୍ରଣାମ କଲେ, କିନ୍ତୁ ସେ ତାଙ୍କୁ ଆଲିଙ୍ଗନ କଲେ ନାହିଁ, କାହିଁକିନା ସେ ଭାବିଲେ ଇଏ ହେଉଛନ୍ତି ଭଗବାନ। ତାପରେ ଅବଶ୍ୟ କୃଷ୍ଣ ବଳରାମ ତାଙ୍କୁ ସବୁ ବହୁତ ପ୍ରକାର ବୁଝାସୁ କଲା ପରେ ଯାଇକି ସେ ତାଙ୍କୁ ଆଲିଙ୍ଗନ କଲେ, ତାଙ୍କର ଭାବ ଦୂର ହେଲା। ଇଏ ହେଉଛି ସମ୍ଭ୍ରମ ବାତ୍ସଲ୍ୟ। ଆଉ ଗୋଟେ ହେଉଛି ବିଶ୍ରମ ବାତ୍ସଲ୍ୟ। ନନ୍ଦ ମହାରାଜ, ନନ୍ଦ ମହାରାଜ ଯଶୋଦା, ଯଶୋଦାଙ୍କୁ ପାଟିରେ ଦେଖେଇଲେ ମଧ୍ୟ, ବିଶ୍ୱକୁ ଦେଖେଇଲେ ମଧ୍ୟ, କ'ଣ ବିଶ୍ୱ ରୂପକୁ ଦେଖେଇଲେ ମଧ୍ୟ ଯଶୋଦା ପୁଣି ଭୁଲିଗଲେ, ଇଏ ଭଗବାନ ବୋଲି କି ପ୍ରସ୍ତୁତି କରିନାହାନ୍ତି ତାଙ୍କୁ। ଇଏ ହେଉଛି ବିଶ୍ରମ ବାତ୍ସଲ୍ୟ। ଆଉ ଗୋଟେ ହେଉଛି କ'ଣ ବାତ୍ସଲ୍ୟ, ମାଧୁର୍ଯ୍ୟ। ମାଧୁର୍ଯ୍ୟରେ ମଧ୍ୟ ଦୁଇ ପ୍ରକାର ରହିଛି, ଗୋଟେ ହେଉଛି କାନ୍ତା ଭାବ, ଗୋଟେ ହେଉଛି ପରକୀୟା ଭାବ। କାନ୍ତା ଭାବ ଯେଭଳି ଭାବରେ ଭଗବାନ ଦ୍ୱାରକାରେ 16108 ରାଣୀକୁ ବିବାହ କରିଥିଲେ, ଏବଂ ବୃନ୍ଦାବନରେ ଯେଉଁ କରୁଥିଲେ ଗୋପୀମାନଙ୍କ ସହିତ ସେ ପରକିଆ ରସ, ଇଏ ହେଉଛି ଗୋଟେ ଗଭୀର ତତ୍ତ୍ୱ ରହିଛି ଏହା ଭିତରେ। ଯେତେବେଳେ ଭଗବାନ ଯେତେବେଳେ ଗୋଟେ ଯେତେବେଳେ ପାଞ୍ଚ ବର୍ଷର ବାଳକ ହେଇଥିଲେ, ସେହି ସମୟରେ ଅଘାସୁର ବଧ ହୋଇଥିଲା। ଅଘାସୁର ଯେତେବେଳେ ବଧ କରିଥିଲେ, ବ୍ରହ୍ମା ମୋହିତ ହୋଇଯାଇଥିଲେ। ଏ ଲୀଳାଟି ଏଭଳି ଭାବରେ ହୋଇଥିଲା। ତେଣୁ ବ୍ରହ୍ମା କ'ଣ କଲେ ନା, ଭଗବାନଙ୍କର ବତ୍ସାମାନଙ୍କୁ ଏବଂ ସାଙ୍ଗ ବାଳକମାନଙ୍କୁ ବ୍ରହ୍ମାଙ୍କର ଭଗବାନଙ୍କର ଚୋରେଇକି ନେଇଗଲେ। ଚୋରେଇକି ନେଇକରି ବ୍ରହ୍ମ ଲୋକରେ ଆସିଲା ବେଳକୁ ଆ ଭିତରେ ଗୋଟିଏ ବର୍ଷ ଚାଲିଗଲାଣି। ଗୋଟିଏ ବର୍ଷ କାଳ ଭଗବାନ ତା ନିଜକୁ ବିସ୍ତାର କରି ସବୁ ଲୀଳା କରୁଛନ୍ତି। ଯେତେ ସଂଖ୍ୟକ ବତ୍ସା ଥିଲେ, ଯେତେ ସଂଖ୍ୟକ ବାଳକ ଥିଲେ, ନିଜକୁ ସେତିକି ସଂଖ୍ୟକ ବିସ୍ତାର କରିଦେଇଥିଲେ। ଦଶମ ସ୍କନ୍ଧ 13 ଅଧ୍ୟାୟରେ ସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଆମର ଉପରବେଳା ସବୁ ତ ଚାଲିଛି ମଧ୍ୟ। ଯାହା ବି ହଉ, ଏଇ ସମୟରେ ପୂର୍ଣ୍ଣବାସୀ ଆସି କହିଲେ, ପୂର୍ଣ୍ଣବାସୀ କହିଲେ ଏଇ ସମୟଟା ଏଇ ଗୋଟିଏ ବର୍ଷ ଭଲ ବେଳା ଅଛି। ଏଇ ବେଳାରେ ଯଦି ତୁମ କନ୍ୟାମାନଙ୍କୁ ଯଦି ବିବାହ ନ କରିବ, ତାହେଲେ ତୁମର କନ୍ୟାମାନେ ଆଉ ବିବାହ ହେଇପାରିବେ ନାହିଁ। କଂସ ତୁମକୁ ସବୁକୁ ନେଇଯିବ ବିବାହ କରିବ। ଏଇଭଳି ଭାବରେ ସବୁ ବ୍ରଜବାସୀମାନେ ଯେତେ ଥିଲେ, ଯାହାଙ୍କର କନ୍ୟା ସବୁ ଥିଲେ, ସମସ୍ତଙ୍କୁ କହିଦେଲେ ପୂର୍ଣ୍ଣବାସୀ। ତେଣୁ ତାଙ୍କର ସବୁ ବିବାହ ହେଇଗଲା, ସବୁ କନ୍ୟାମାନଙ୍କ ସବୁ ବିବାହ ହେଇଗଲା। ଛୋଟ ଛୋଟ ପିଲା ତାଙ୍କ ବିବାହ ହେଇଗଲା। ଆଉ ସେ ଯାହା ବିବାହ କଲେ, ସେ ହେଉଛନ୍ତି ଶ୍ରୀକୃଷ୍ଣ। ଯେଉଁ ସୁଧାମ ସୁବଳ ଯିଏ ସବୁ ସବୁ ସଖା ଥିଲେ, ଯାହା ସବୁ ବିବାହ କଲେ, ସେମାନେ ଶ୍ରୀକୃଷ୍ଣ। ଏ କନ୍ୟାମାନେ ଅଲଗା, କିନ୍ତୁ ପୁରୁଷ ପାଇଁ ବାଳକମାନେ ସବୁ ଶ୍ରୀକୃଷ୍ଣ ନିଜକୁ ବିସ୍ତାର କରିଛନ୍ତି। ତେଣୁ ଇଏ ଗୋଟିଏ ଦୃଷ୍ଟିରୁ ପରକିଆ ନୁହେଁ, ସେ ସୁଖିଆ। ତାଙ୍କର ସବୁ ପତ୍ନୀ ସେମାନେ ସବୁ, ଏମାନେ ସବୁ ଭଗବାନଙ୍କ ନିତ୍ୟ ଶକ୍ତି, ଆନନ୍ଦ ଚିହ୍ନୟ ରସ, ଭଗବାନଙ୍କ ଆନନ୍ଦ ଚିହ୍ନୟ ରସ ସେମାନେ ଚିତ୍ ଜଗତରୁ ସେମାନେ ସବୁ ଆସିଛନ୍ତି। ତେଣୁ ଏଇ ଯେଉଁ ରସ ସବୁ ଅଛି, ଏଇ ରସକୁ ପ୍ରଦାନ କରିବା ପାଇଁ ମହାପ୍ରଭୁ ଆସିଥିଲେ। ମହାପ୍ରଭୁଙ୍କ ପୂର୍ବରୁ ଲୋକମାନେ ଏସବୁ ଜାଣିନଥିଲେ। ଯେଉଁ ବୈଷ୍ଣବ ଧର୍ମ ରହିଛି ଆମର, ଏ ଧର୍ମ ମଧ୍ୟ ଆମର ବ୍ରହ୍ମ ମହାଦେବ ସମ୍ପ୍ରଦାୟ ମଧ୍ୟ, ସବୁଯାକ ଚାରି ସମ୍ପ୍ରଦାୟରେ କେହି ଜାଣିନଥିଲେ ଏଇସବୁ ତତ୍ତ୍ୱକୁ। ଏଇଟା ମହାପ୍ରଭୁ ପ୍ରଦାନ କଲେ, ମହାପ୍ରଭୁ ପ୍ରଦାନ କଲେ। ଅଢ଼େଇଟି ରସରୁ ସବୁଠାରୁ ଶ୍ରେଷ୍ଠ ରସକୁ ପ୍ରଦାନ କଲେ କୁହାଯାଏ। ସେଇଟା ଚେତନ ଚରିତାମୃତର ମଙ୍ଗଳାଚରଣ ଏଇସବୁଟି କୁହାଯାଇଛି। କୁହାଯାଇଛି ଯେ ଅନର୍ପିତ ଚରିଚିରା କରୁଣୟା ଅବତୀର୍ଣ୍ଣ କଳୌ ସମର୍ପିତ ମୁନ୍ନତ ଉଜ୍ଜଳ ରସାନ୍ ସ୍ୱଭକ୍ତି ଶ୍ରିୟମ୍ ହରିପୁରଡ ସୁନ୍ଦର ଦୂତି କଦମ୍ବ ସନ୍ଦୀପିତ ସଦା ହୃଦୟ କନ୍ଦରେ ସ୍ୱରଦୁଭ ସଚିନନ୍ଦନ। ଇଏ ଆଶୀର୍ବାଦ ଚେତନ ଚରିତାମୃତରେ 14 ଶ୍ଳୋକରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଯେଉଁ ମଙ୍ଗଳାଚରଣ କରିଛନ୍ତି, ତା ଦେହରେ ମଙ୍ଗଳାଚରଣ ହେଉଛି 3 ପ୍ରକାର। ଗୋଟେ ହେଉଛି ଆଶୀର୍ବାଦ, ଗୋଟେ ବସ୍ତୁ ନିର୍ଦ୍ଦେଶ, ଆଉ ଗୋଟେ ହେଉଛି ନମସ୍କାର। ତେଣୁ ଏଇଠି ଆଶୀର୍ବାଦ କରିଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ। ଯେଉଁମାନେ ଚେତନ ଚରିତାମୃତ ପାଠକ ସେମାନଙ୍କ ପାଇଁ ଆଶୀର୍ବାଦ। କ'ଣ ସେଇଟା ଅନର୍ପିତ, ଅନର୍ପିତ କହିଲେ ଏମିତି କୃଷ୍ଣ ମଧ୍ୟ ଅର୍ପଣ କରିନଥିଲେ ଅନର୍ପିତ। ଆ ପୂର୍ବରୁ ଯେତେବେଳେ ବ୍ରହ୍ମାଙ୍କର ତା ପୂର୍ବ ଦିନରେ ମହାପ୍ରଭୁ ଆସିଥିଲେ, ସେଇଟା ପ୍ରଦାନ କରିଥିଲେ, ତାପରେ ଆଉ ପ୍ରଦାନ ହେଇନାହିଁ। ଆ ଭିତରେ ଗୋଟିଏ ଦିନ ବିତିଗଲାଣି। ବ୍ରହ୍ମାଙ୍କର ଗୋଟିଏ ଦିନ ମାନେ 432 କୋଟି ବର୍ଷ, ଏତିକି ବର୍ଷ ଏବଂ ଗୋଟିଏ ରାତି ମଧ୍ୟ ରହିଛି। ଏଇଭଳି ଭାବରେ 864 କୋଟି ବର୍ଷ ଏତିକି ହେଲେ ଯାଇକିରି ଏ ମହାପ୍ରଭୁ ଆସନ୍ତି, ଚୈତନ୍ୟ ମହାପ୍ରଭୁ ଆସନ୍ତି। ତେଣୁ ତା ପୂର୍ବରୁ ଏସବୁ ପ୍ରଦାନ କରାଯାଇନଥିଲା, ମହାପ୍ରଭୁ ସେଇଟା ପ୍ରଦାନ କଲେ। ଅନର୍ପିତ ଚରିଚିରା ଚିରକାଳ ଧରିକି ପ୍ରଦାନ କରାଯାଇଥିଲା, ସେଇଟାକୁ ପ୍ରଦାନ କଲେ। ଅନର୍ପିତ ଚରିଚିରା କରୁଣୟା ଅବତୀର୍ଣ୍ଣ କଳୌ, କରୁଣା କରିକିରି କଳିଯୁଗରେ ମହାପ୍ରଭୁ ଆସିଥିଲେ। ମୁଁ ଆଜି କହୁଥିଲି ଉପର ସକାଳ ବେଳାରେ, ଇଏ ହେଉଛି ମହାପ୍ରଭୁ ଆସିଥିଲେ। ଏଇ 10,000 ବର୍ଷ ଧରିକିରି ଇଏ ରହିଛି ସୁବର୍ଣ୍ଣ ଯୁଗ, ସୁବର୍ଣ୍ଣ କଳି। ତେଣୁ ଯେଉଁମାନେ ଏଇ ଏଇ ପିରିୟଡ଼ରେ ଯେଉଁମାନେ ଯୋଗଦାନ କରିବେ, ସେମାନେ ତ ନିଶ୍ଚିତ ଭାବରେ ଅତ୍ୟନ୍ତ ବୁଦ୍ଧିମାନ। ଆଉ ତାପରେ ସୁଯୋଗ ଆସିବ ନାହିଁ, ସୁଯୋଗ ଆସିବ ନାହିଁ କଳିଯୁଗରେ। ଏଇଟା ଗୋଟେ ସୁବର୍ଣ୍ଣ ଅବସ୍ଥା କଳିଯୁଗର, ତାପରେ ଏ ବ୍ୟବସ୍ଥା ରହିବ ନାହିଁ। ତେଣୁ ଇଏ ଆମ ପାଇଁ ସୁଯୋଗ, ଆମ ପାଇଁ ସୁବର୍ଣ୍ଣ ସୁଯୋଗ ମିଳିଥିଲେ, ଆମେ ଗ୍ରହଣ କରିଛେ। ଯେଉଁମାନେ ଗ୍ରହଣ କରୁନାହାନ୍ତି ସେମାନେ ହତଭାଗା। ଯାହା ହଉ, ଏ ଯେଉଁ ପ୍ରଦାନ କରିବା ପାଇଁ ଅନର୍ପିତ, ଯେଉଁଟା ଅର୍ପିତ ହେଇନଥିଲା, ଚରିଚିରା କରୁଣୟା ପୂର୍ଣ୍ଣା କରି ମହାପ୍ରଭୁ ଆସିଲେ କଳୁ ସମର୍ପିତ ଉନ୍ନତ ଉଜ୍ଜଳ ରସ ଉନ୍ନତ ଉଜ୍ଜଳ ରସ ଏଇଟା ହେଉଛି ମହାଦୁର୍ଯ୍ୟ ରସ ହରକିଆ ଭାବ ଯେଉଁ ରାସଲୀଳା ଇତ୍ୟାଦି ରାସଲୀଳା ତତ୍ତ୍ୱକୁ ତାକୁ ଲୋକମାନେ ଜାଣିନଥିଲେ ମହାପ୍ରଭୁ ଆସି ସେଇଟାକୁ ଶିକ୍ଷା ସେଇଟା ବୁଝେଇଲେ କେମିତି ସେଇଟାକୁ କରାଯିବ ଭଗବାନଙ୍କ ସହିତ କେମିତି ସେଭଳି ଭକ୍ତି କରାଯିବ ଏସବୁ ମହାପ୍ରଭୁ ସେଇଟାକୁ ଶିକ୍ଷା ଦେଇଛନ୍ତି ସ୍ୱଭକ୍ତି ଶ୍ରୀରମ ହରି ପୁରଡ ସୁନ୍ଦର ସେଇ ହରି ପୁରଡ ସୁନ୍ଦର ଦୂତି ପୁରଡ ସୁନ୍ଦର କହିଲେ ଆଉ ଗୋଟେ ସୁନାର ରଙ୍ଗ ରଖି ଭଗବାନ ଆସିଲେ ଚୈତନ୍ୟ ମହାପ୍ରଭୁ ଆସିଲେ ସଦା ହୃଦୟ କନ୍ଦରେ ସ୍ଫୁରତୁ ଭବ ସତୀନନ୍ଦନ ସେଇ ସତୀନନ୍ଦନ ସମସ୍ତଙ୍କ ହୃଦୟରେ ହୃଦୟ କନ୍ଦରେ ସେ ସ୍ଫୁରଣ ସ୍ଫୁରିତ ହୁଅନ୍ତୁ ଏଇ ଆଶୀର୍ବାଦ ଆଶୀର୍ବାଦ ଦିଆଯାଇଛି ଚୈତନ୍ୟ ଚରିତାମ ଭିତରେ ତେଣୁ ମହାପ୍ରଭୁ ସେ ନିଜେ ସେ ରସକୁ ଆସ୍ୱାଦନ କରୁଥିଲେ ସେ ରସଟା କିଭଳି ଭାବରେ ରହିଛି ଏଇଟା ଏତେ ସହଜ କଥା ନୁହଁ ମୁଁ ସେଇଟା କହିଥିଲେ ରାଧାର ମହିମାକୁ ମହାପ୍ରଭୁ ସେଇଟା ପ୍ରକାଶ କରିଛନ୍ତି ତା ପୂର୍ବରୁ କେହି ଜାଣିନଥିଲେ ସେ ରସ ଏଇ ଯେଉଁ ସକାଳେ କହୁଥିଲି ଆଶ୍ରୟ ଜାତୀୟ ବିଷୟ ଜାତୀୟ ସେଇଟାକୁ ଆହୁରି କହିବା ଆଶ୍ରୟ ବିଷୟ ଜାତୀୟ ସବୁ ରହିଛି ଏଇଟାକୁ କୁହାଯାଇଛି ଚତୁର୍ଥ ଅଧ୍ୟାୟ ଚେତନ ଚର୍ତ୍ତା ବର୍ଣ୍ଣନା କରାଯାଇଛି ତାର ଯେଉଁ ତିନୋଟି ବାଞ୍ଛା ଆମେ କହିଲେ ନା ଶ୍ରୀରାଧାୟା ପ୍ରଣୟ ମହିମା କି ଦୃଶନ ବା ନୈବା ସ୍ୱାଦ୍ୱନାଧୂତ ମଧୁରିମା କି ଦୃଶନ ବା ମଧ୍ୟ ସୌଖ୍ୟଚାସ୍ୟ ମଧୁନ ଭବ କିଦୃଶନ ବ୍ୟତି ଲୋଭା ତଦ୍ଭାବାଢ୍ୟ ସମଧନୀ ଶଶିଗର୍ଭ ସିନ୍ଧୁ ହରିନ୍ଦୁ ଏଇ ତିନୋଟି ବାଞ୍ଛା ପୂର୍ଣ୍ଣ କରିବା ପାଇଁ ଭଗବାନଙ୍କର ମଧ୍ୟ ରହିଗଲା ବାଞ୍ଛା ଜାଣିପାରିଲେ ନାହିଁ ଏ କିଭଳି ହେଉଛି ଆଶ୍ରୟ ଜାତୀୟ ପ୍ରେମ ଭଗବାନ ହେଉଛନ୍ତି ବିଷୟ ପ୍ରେମର ବିଷୟ ଆଉ ଭକ୍ତମାନ ହେଉଛନ୍ତି ପ୍ରେମର ଆଶ୍ରୟ ରାଧାରାଣୀ ହେଉଛନ୍ତି ଏ ଆଶ୍ରୟ ତତ୍ତ୍ୱ ତେଣୁ ରାଧାରାଣୀଙ୍କର ଆଶ୍ରୟରେ ଆମେ ଭଗବାନଙ୍କର ଏ ପ୍ରେମ କରିପାରିବା ରାଧାରାଣୀଙ୍କ ଆଶ୍ରୟରେ ରାଧାରାଣୀଙ୍କ ବିନା ଆମେ ଭଗବାନଙ୍କୁ ପ୍ରେମ କରିପାରିବା ନାହିଁ ସେଥିପାଇଁ ଆମେ କହୁଛୁ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ହେଉଛି ରାଧାରାଣୀ ହରା ହରା ହେଉଛି ଭଗବାନ ହରି ହରିଙ୍କର ଶକ୍ତି ହେଉଛନ୍ତି ହରା ରାଧାରାଣୀ ତେଣୁ ତାଙ୍କ ସମ୍ବୋଧନରେ ହରେ ବୋଲି କୁହାଯାଉଛି ହରେ ହେ ରାଧାରାଣୀ କୃପା କରନ୍ତୁ ଆପଣ କୃପାରୁ ଆମେ ଭଗବାନଙ୍କ ସେବାରେ ଲାଗିପାରିବା ଏ ଆଶ୍ରୟ ତତ୍ତ୍ୱ ଆଙ୍କର ଯଦି ଆଶ୍ରୟ ନ ନେବା ଆମେ ଭଗବାନଙ୍କର ଭୋଜନ କରିପାରିବା ନାହିଁ ଏ ପ୍ରେମ ପ୍ରାପ୍ତ ହୋଇପାରିବା ନାହିଁ ଏ ସବୁଠାରୁ ଉନ୍ନତ ଉଜ୍ଜଳ ରସ ସବୁଠୁ ଶ୍ରେଷ୍ଠ ରସକୁ ପ୍ରଦାନ କରିଛନ୍ତି ମହାପ୍ରଭୁ ତେଣୁ ରାଧାରାଣୀଙ୍କୁ ସେହିଭଳି ଭାବରେ ପ୍ରାର୍ଥନା କରାଯାଏ ତେଣୁ ଚିନ୍ତା କରୁଛନ୍ତି ଭଗବାନ କୃଷ୍ଣ କହେ ଆମି ହଏ ରସର ନିଦାନ ଚୈତନ୍ୟ ମହାପ୍ରଭୁ ସମସ୍ତ ଭଗବାନ ହେଉଛନ୍ତି ସବୁ ରସର ଆଧାର ଯେତେ ସବୁ ରସ ବୈଷ ବୋଲି କୁହାଯାଏ ରସ ବୈଷ ଆମର ଯେଉଁ ବେଦାନ୍ତ ସୂତ୍ରରେ ବର୍ଣ୍ଣନା କରାଯାଇଛି ଯେତେ ବାରଟି ରସ ରହିଛି ବାରଟି ରସରୁ ଏ ସମସ୍ତ ରସର ଆଧାର ହେଉଛନ୍ତି ଭଗବାନ କୃଷ୍ଣ ରସ ବୈଷ ଯେତେବେଳେ ଭଗବାନ ମଲ୍ଲ କ୍ରୀଡ଼ାରେ ପ୍ରବେଶ କରୁଥିଲେ ସେସବୁ ରସ ବର୍ଣ୍ଣନା କରାଯାଇଥିଲା ଦଶମ ସ୍କନ୍ଧ 43 ଅଧ୍ୟାୟରେ ସବୁଟି ଅଛନ୍ତି ଯେତେବେଳେ ଭଗବାନ ଗଲେ ମଥୁରାରୁ ବୃନ୍ଦାବନ ମଥୁରାକୁ ଗଲେ ମଥୁରାରେ ତାକୁ କଂସ ସବୁ ପ୍ରକାର ବ୍ୟବସ୍ଥା କରିଥିଲା କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଆଉ ସବୁ ହେଲା ପରେ ଫେଲୁଅର୍ ମାରିଲା ପରେ ଯେଉଁ ରହିଛି ରଙ୍ଗମଞ୍ଚ ସେ ରଙ୍ଗମଞ୍ଚରେ ସବୁ ଅଛନ୍ତି ବସିଛନ୍ତି ସବୁ ମଲ୍ଲ କ୍ରୀଡ଼ା ହେବ ତେଣୁ ତା ସେ ଯେଉଁ ଦ୍ୱାରରେ ରଖିଛନ୍ତି ସେ ଗୋଟେ ଯେଉଁ ହାତୀ କୁବଳା ପୁରା ହାତୀ ଯାହାର 10,000 ହାତୀର ବଳ ରହିଛି ସେ ହାତୀକୁ ରଖିଛନ୍ତି କଂସ ଚିନ୍ତା କରୁଛି ଏ ହାତୀ କୃଷ୍ଣଙ୍କୁ ମାରିଦେବ କୃଷ୍ଣ ବଳରାମକୁ ମାରିଦେବ ହାତୀ କେଉଁଠୁ କୃଷ୍ଣ ମାରିବ ଭଗବାନଙ୍କୁ ସେ ଭଗବାନ ହାତୀର ବଳ ହେଉଛନ୍ତି ସେ ଭଗବାନଙ୍କର ଆସିଛି ବଳଂ ବଳବତ୍ତାଂ ଚାହଂ ବଳବାନଙ୍କର ଯେଉଁ ବଳ ମୁଁ ହେଉଛି ସେଇଟା ତେଣୁ ଭଗବାନ ତାକୁ ହତ୍ୟା କଲେ ଏ ଖେଳରେ ହତ୍ୟା କଲେ 10,000 ହାତୀର ବଳ ଏ ଛୋଟିଆ ପିଲା 11 ବର୍ଷକୁ ଆଉ କିଛି ମାସ ବାକି ରହିଛି କିନ୍ତୁ ଭଗବାନ ତାକୁ ହତ୍ୟା କଲେ କିଭଳି ଭାବରେ ଛୋଟ ପିଲା ଗୋଟେ ଖେଳନା କଣ୍ଢେଇକୁ ଭାଙ୍ଗନ୍ତି ଭଗବାନ ହତ୍ୟା କଲେ ଏବଂ ସେ ହାତୀର ଦୁଇଟି ଯାକ ଦାନ୍ତକୁ ଦୁଇଜଣ ଯାକ ଉପାଡ଼ି ଦେଇକରି ଦୁଇଜଣ ଯାକ ଧରି ପ୍ରବେଶ କରୁଛନ୍ତି 10:43 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ଏ ସମସ୍ତ ରସର ଆଧାର ହେଉଛନ୍ତି ଭଗବାନ ସମସ୍ତ ରସର ଆଧାର ସେଇଟା ବର୍ଣ୍ଣନା କରାଯାଇଛି ମଲ୍ଲାନାମ ଅସନି ଲୁଣାଙ୍ଗ ନରଭରୁ ସ୍ତ୍ରୀଣାଙ୍ଗ ସ୍ମର ମୂର୍ତ୍ତିମାନ ଏସବୁ ରସ ବିଭିନ୍ନ ରସ ସବୁ ରହିଛି। ମଲ୍ଲମାନେ ଆଠ ଅଷ୍ଟ ମଲ୍ଲ ଥିଲେ, ପାଞ୍ଚଟି ମଲ୍ଲକୁ ଭଗବାନ କୃଷ୍ଣ ବଳରାମ ହତ୍ୟା କଲାପରେ ଆଉ ସବୁ ଦୁଇଟି ପଳେଇଗଲେ, ଆଉ ରହିଲେ ନାହିଁ ସେଠି। ମଲ୍ଲାନାମ ଅସନିର୍, ମଲ୍ଲାନାମ ଅସନିର୍ କହିଲେ ମଲ୍ଲମାନେ ଯେଉଁ ଦେଖୁଥିଲେ ମଲ୍ଲ ରହିଛନ୍ତି ପାହାଡ଼ ଭଳିଆ ରହିଛନ୍ତି, ଏତେ ଏସବୁ ରହିଛି ତାଙ୍କ ଶରୀର ରହିଛି ପାହାଡ଼ ଭଳି ରହିଛି, କିନ୍ତୁ ଏ ଛୋଟ ଛୋଟ ପିଲା ଲହୁଣୀ ଭଳିଆ ରହିଛନ୍ତି। କିନ୍ତୁ ଯେତେବେଳେ ଦେଖୁଥିଲେ ତାଙ୍କୁ ଲାଗୁଥିଲା ଏମାନେ ବଜ୍ର ବଜ୍ର ଭଳି ଲାଗୁଥିଲା। ଇଏ ହେଉଛି ରୌଦ୍ର ରସ, ସବୁ ରସର ଆଧାର ସିଏ ରୌଦ୍ର ରସ, ସିଏ ରୌଦ୍ର ରସ। ମଲ୍ଲାନାମ ଶନି ନୃଣାନ ନରବର, ମନୁଷ୍ୟମାନେ ଅନ୍ୟମାନେ ସାଧାରଣ ବ୍ୟକ୍ତିମାନେ ଯେଉଁମାନେ ଥିଲେ, ଯେଉଁମାନେ ପୁଣ୍ୟମାନ ବ୍ୟକ୍ତିମାନେ ଥିଲେ, ସେମାନେ ଯେତେବେଳେ ଦେଖୁଥିଲେ ଇଏ ନରବର ମନୁଷ୍ୟମାନଙ୍କ ଭିତରେ ଶ୍ରେଷ୍ଠ, ବର ବର କହିଲେ ଶ୍ରେଷ୍ଠ, ମନୁଷ୍ୟମାନଙ୍କ ଭିତରେ ଶ୍ରେଷ୍ଠ ଏଗୁଡ଼ି ତାଙ୍କୁ ଲାଗୁଥିଲା। ଏଇଟା ହେଉଛି ଅଦ୍ଭୁତ ରସ, ଏ ବାରଟି ରସ ରହିଛି ଏଥିରେ, ଗୋଟେ ହେଲା ରୌଦ୍ର ରସ, ଆଉ ଗୋଟେ ହେଲା ଅଦ୍ଭୁତ ରସ, ତାପରେ ସ୍ତ୍ରୀଣା ସ୍ମର ମୂର୍ତ୍ତିମାନ, ଯେଉଁମାନେ ଭଗବାନଙ୍କ ସହିତ ଯେଉଁ ମାଧୁର୍ଯ୍ୟ ରସରେ ସମ୍ବନ୍ଧିତ ରହିଛନ୍ତି। ଆମେ ସମସ୍ତଙ୍କ ଭଗବାନଙ୍କ ସହିତ ଗୋଟେ ସମ୍ବନ୍ଧ ରହିଛି, ସେଇ ସମ୍ବନ୍ଧ ଜ୍ଞାନକୁ ଆମେ ଭୁଲି ଯାଇଛି ଆଜି। ବେଦରେ ଏଇ ତିନୋଟି ତତ୍ତ୍ୱ ରହିଛି, ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ। ଆମେ ଯେତେବେଳେ ଭଗବାନ ପ୍ରତି ଭକ୍ତି କରୁଛେ ଭଜନ କରୁଛେ, ଆସ୍ତେ ଆସ୍ତେ ଆମର ସେଇ ସମ୍ବନ୍ଧ ଜ୍ଞାନ ଆସିବ ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ରହିଛି। ତେଣୁ ଯେଉଁମାନେ ଭଗବାନଙ୍କ ସହିତ ଏଇ ମାଧୁର୍ଯ୍ୟ ରସରେ ସମ୍ବନ୍ଧିତ, ସେମାନେ ଯେତେବେଳେ ଦେଖୁଛନ୍ତି କୃଷ୍ଣ ବଳରାମ ଆସୁଛନ୍ତି, ବିଶେଷ ଭାବରେ କୃଷ୍ଣଙ୍କୁ, ତାଙ୍କୁ କେମିତି ଲାଗୁଛି ନା ଶୃଙ୍ଗାର ରସ, ଶୃଙ୍ଗାର ରସ ରାଜ ଇଏ କାମଦେବ ଭଳି ଲାଗୁଛି ତାଙ୍କୁ। ଛୋଟିଆ ପିଲା ମାତୃ ପୁତ୍ର ବୟସରେ ହେଲେ ମଧ୍ୟ ତାଙ୍କୁ ଲାଗୁଛି ଇଏ କାମଦେବ, ଏହିଭଳି ଭାବରେ ତାଙ୍କୁ ଲାଗୁଛି। ସ୍ତ୍ରୀଣା ସ୍ମର ମୂର୍ତ୍ତିମାନ ଏବଂ ଗୋପାନା, ଏଇଟା ହେଉଛି ଶୃଙ୍ଗାର ରସ, ଶୃଙ୍ଗାର ରସ ସବୁ ରସର ସେ ହେଉଛନ୍ତି ଆଧାର। ତାପରେ ଗୋପାନା ସ୍ୱଜନ, ଗୋପମାନେ ତାଙ୍କ ସହିତ ଯେଉଁମାନେ ଆସିଥିଲେ ବୃନ୍ଦାବନରୁ ମଥୁରାକୁ, ସେମାନେ ଆଗୁଆ ଆସି ବସିଯାଇଛନ୍ତି। ସେମାନେ ଯେତେବେଳେ ଦେଖୁଛନ୍ତି ଆମର କୃଷ୍ଣ ଆସୁଛି, ଆମର ସ୍ୱଜନ, ଆମର ବନ୍ଧୁ, ଆମର ସ୍ୱଜନ, ଏହିଭଳି ଭାବରେ ତାଙ୍କ ଧାରଣା ହେଉଛି। ତେଣୁ ଏଇଟା ହେଉଛି ହାସ୍ୟ ରସ, ସଖ୍ୟ ରସ ଏବଂ ହାସ୍ୟ ରସ ଦୁଇଟି ମିଶିକି ରହିଛି ଏଥିରେ, ସମସ୍ତ ରସର ଆଧାର ସିଏ ହାସ୍ୟ ରସ ଏବଂ ସଖ୍ୟ ରସ, ତାଙ୍କୁ ହସ ଲାଗୁଛି ଆମର ବନ୍ଧୁ, ଏହିଭଳି ଭାବରେ ତାଙ୍କର ଭାବନା ଆସୁଛି। ଇଏ ହସ୍ୟ ରସ ଏବଂ ସଖ୍ୟ ରସ ମିଶିକି ରହିଛି। ଏବଂ ଅସତା କ୍ଷିତିପୂଜା ଶାସ୍ତା, ସାରା ପୃଥିବୀରୁ ରାଜାମାନେ ସବୁ ଆସିଥିଲେ କ୍ଷିତିପୂଜା, ଯେ କ୍ଷିତିକୁ ବା ପୃଥିବୀକୁ ତାଙ୍କର ଶାସନ କରୁଥିଲେ କ୍ଷିତିପୂଜା, ଅସତ ବ୍ୟକ୍ତି ସେମାନେ ସବୁ, କଂସର ସଖା ସବୁ ଥିଲେ, କଂସର ବନ୍ଧୁ ଥିଲେ, କଂସର ଅନୁଗାମୀ ଥିଲେ, ସେମାନେ ଅସତ ବ୍ୟକ୍ତି ସବୁ। ସେ ଯେତେବେଳେ ଦେଖିଲେ କୃଷ୍ଣଙ୍କୁ, କହିଲେ ଇଏ ଆମକୁ ଶାସ୍ତି ପ୍ରଦାନ କରିବେ, ଶାସ୍ତା ଇଏ ଆମକୁ ଶାସ୍ତି ପ୍ରଦାନ କରିବେ, ଛୋଟିଆ ପିଲା ହେଲେ କ'ଣ ହେବ, ତାଙ୍କର ସେଇ ଭାବନା ଆସୁଥିଲା। ଅସତା କ୍ଷିତିପୂଜାଙ୍କ ଶାସ୍ତା, ଏଇଟା ହେଉଛି ବୀର ରସ, ଯୁଦ୍ଧ କରିବେ ତାଙ୍କ ସହିତ ଯୁଦ୍ଧ କରିବେ, ଏଇ ଭାବନାଟା ଆସୁଥିଲା, ଯୁଦ୍ଧ କରିବେ ଆମେ ତାଙ୍କୁ, ଆମକୁ ଶାସ୍ତି ପ୍ରଦାନ କରି ଆମ ସହିତ ଯୁଦ୍ଧ କରିବେ ସିଏ। ତାପରେ ସୌପିତ୍ର ଶିଶୁ, ଆନନ୍ଦ ମହାରାଜ ଇତ୍ୟାଦି ସବୁ ଆସିଥିଲେ, ଯେଉଁମାନେ ଭଗବାନଙ୍କ ସହିତ ବାତ୍ସଲ୍ୟ ରସରେ ସମ୍ବନ୍ଧିତ ହୋଇଛନ୍ତି, ସେମାନେ ଯେତେବେଳେ ଦେଖୁଛନ୍ତି ସେ ଭାବୁଛନ୍ତି ଆମର ଶିଶୁ ଆସିଲା, ଆମର ଶିଶୁ ଆସିଲା ତାଙ୍କ ମନରେ। ଏଠି କହୁଛି କରୁଣ ରସ ମଧ୍ୟ ରହିଛି, ବାତ୍ସଲ୍ୟ ରସ ଏବଂ କରୁଣ ରସ ରହିଛି। କରୁଣ ରସ କାହିଁକି ନା ଇଏ ମଣ୍ଡଳମାନଙ୍କୁ ଦେଖିକିରି ନନ୍ଦ ମହାରାଜ ଚିନ୍ତା କରୁଛନ୍ତି, କାହିଁକି ଆସିଲି, ନୂଆ ଆସିଲେ ଭଲ ହୋଇଥାନ୍ତା, ଯାହା ହେଲେ ହୋଇଥାନ୍ତା, ଏଠି ଆସିବା କଥା ନୁହଁ, ଏମାନେ ସବୁ ଆସିଛନ୍ତି ଆମ ପିଲାମାନେ ମାରିଦେବେ, ଏଇ ତାଙ୍କୁ ଦେଖିକିରି ମସ୍ତ ମଲ ରହିଛନ୍ତି, ଖାଲି ସେମାନେ ହାତରେ ଏମିତି କରୁଛନ୍ତି ମଲ ଯୁଦ୍ଧ ହେବ, ଦେଖୁଛନ୍ତି ତାଙ୍କର ମସଲ ସବୁ ରହିଛି, ଆମର ସବୁ ରହିଛି। ସେଭଳି ଭାବରେ ନନ୍ଦ ମହାରାଜ ପଚାରି ବାତ୍ସଲ ରସର ଯେଉଁମାନେ ସମ୍ବନ୍ଧିତ, ତାଙ୍କର କରୁଣା ଆସୁଛି, ମୁଁ କାହିଁକି ଆଣିଲି ଆସିଲି, କୃଷ୍ଣ ବଳରାମ କାହିଁକି ଆଣିଲି, ଆଣିବା କଥା ନୁହଁ, ଭୁଲ ହେଇଗଲା ମୋର, ଏଇଭଳି ଭାବେ ଚିନ୍ତା କରୁଛୁ। କରୁଣା ରସ, ବାତ୍ସଲ ରସ ଏବଂ କରୁଣା ରସ ତାଙ୍କ ପ୍ରାପ୍ତ ହେଉଛନ୍ତି। ଏବଂ ମୃତ୍ୟୁ ଭୋଜପତେ, ବିରାଟ ବଡ଼ ଆସନରେ ମଞ୍ଚ କରାହେଇଛି, ତା ଉପରେ ବସିଛି କଂସ, ଭୋଜପତେ, ଭୋଜବଂଶରେ ସେ ହେଉଛନ୍ତି ରାଜା ହୋଇଛନ୍ତି ଭୋଜପତେ। ତେଣୁ ସିଏ ଯେତେବେଳେ ଦେଖୁଛନ୍ତି ଛୋଟ ପିଲା 19 ବର୍ଷ ଧରିକିରି ଯାହାଙ୍କୁ ଚିନ୍ତା କରୁଥିଲେ ପାଖାପାଖି 18-19 ବର୍ଷ ଧରିକିରି ସିଏ ଆସିଲେ। ଅଷ୍ଟ ଅଷ୍ଟାସ୍ତୁ ଅଷ୍ଟମ ଗର୍ଭ ହନ୍ତା ଯା ବସିବା ବୁଦ୍ଧ ଦେବକୀ ଏବଂ ବସୁଦେବଙ୍କର ବିବାହ ସମୟରେ ଆକାଶବାଣୀ ହୋଇଥିଲା। ତେଣୁ ଏଇଟା ତାଙ୍କୁ ମନେ ପଡ଼ିଗଲା, ମନେ ପଡ଼ିଗଲା। ସେ ତ ରହିପାରୁନାହାନ୍ତି, ଜୀବନ ଧାରଣ କରିପାରୁନାହାନ୍ତି। ଆଉ ଆଜି ଦେଖିକିରି ଭାବିଲେ ମୋ ମୃତ୍ୟୁ ଆସିଗଲା, ଏଇଟା ହେଉଛି ଭୟାନକ ରସ, ମୃତ୍ୟୁ ଆସିଗଲା, ଏ ଭଗବାନ ତ ହତ୍ୟା କରିବେ, ଭୟାନକ ରସ। ଏବଂ ବିରାଟ ଅଭିଦୁଷାନ, ଅଭିଦୁଷାଙ୍କରେ ଯେଉଁମାନେ ବିଦ୍ୱାନ ନୁହନ୍ତି, ଏତେ ଜ୍ଞାନୀ ନୁହନ୍ତି, ଅଭିଦ୍ୱାନ ବ୍ୟକ୍ତି, ସେମାନଙ୍କୁ ଏଇ କୃଷ୍ଣ ଗୋଟେ ବିରାଟ ରୂପ ଭଳି ଲାଗୁଥିଲେ। ବିଶ୍ୱରୂପ ଯେମିତି ଭଗବାନ ଦେଖୁଥିଲେ ଅର୍ଜୁନଙ୍କୁ, ସେଇଭଳି ଭାବରେ ଲାଗୁଥିଲେ। ଏଇଟା ହେଉଛି ବିଭତ୍ସ ରୂପ, ବିଭତ୍ସ ରୂପ। ସେମିତି ରୂପ ମଧ୍ୟ ସେଇଭଳି ଭାବରେ ରହିଥିଲା, ଯେଉଁ ଧରିକି ଧରିଛନ୍ତି, ହାତୀର ଦାନ୍ତକୁ ଧରିଛନ୍ତି, ହାତୀର ଦାନ୍ତ ସବୁ ରକ୍ତ ସବୁ ପଡ଼ିଛି ଦେହରେ, ଦେହ ସାରା ପଡ଼ିଛି, ଏଇଭଳିଆ ବିଭତ୍ସ ରୂପ ରହିଛି ମଧ୍ୟ। ତେଣୁ ଏ ଭାବୁଛନ୍ତି ଇଏ କ'ଣ, ଇଏ ରସ, ଇଏ କ'ଣ ଏମିତି ଆସିଛନ୍ତି ଇଏ ଦୁଇ ଜଣ, ଏଭଳି ଭାବେ ତାଙ୍କ ମନର ଧାରଣା। ଇଏ ହେଉଛି ବିଭତ୍ସ ରସ। ଏବଂ ତତ୍ତ୍ୱ ପରମ ଯୋଗୀ ନା, ଯୋଗୀମାନେ ବହୁତ ଯୋଗୀମାନେ ମଧ୍ୟ ସେଠି ଥିଲେ ଦେଖିବା ପାଇଁ ମଲ୍ଲ କ୍ରୀଡ଼ା, ଜାଣିଛନ୍ତି ସେମାନେ ଭଗବାନ ଆସିବେ, ମଥୁରାରୁ ଖବର ପଠାଇକିରି ସବୁ ଆଣିଛନ୍ତି, କଂସ ଅପ୍ରଭା ହାତରେ ଡକେଇଛନ୍ତି, ଏ ଖବର ଚାଲିଯାଇଛି। ତେଣୁ ଯୋଗୀମାନେ ମଧ୍ୟ ଆସି ବସିଥିଲେ ସେଇଠି ମଲ୍ଲ କ୍ରୀଡ଼ା ସ୍ଥାନରେ। ତେଣୁ ସେମାନେ ଯେତେବେଳେ ଦେଖୁଛନ୍ତି ତାଙ୍କୁ ଲାଗୁଛନ୍ତି ଇଏ ହେଉଛନ୍ତି ତତ୍ତ୍ୱ ପରମ, ପରମ ତତ୍ତ୍ୱ। ଭଗବତ ଗୀତାରେ ଯେଉଁ ଭଗବାନ କହିଲେ ମତ ପରତରମ ନାନ୍ୟ କିଞ୍ଚିତ ସୁଧନଞ୍ଜୟ, ମୋ ଠାରୁ ଆଉ କିଛି ଉନ୍ନତତର ତତ୍ତ୍ୱ ନାହିଁ। ଆଜି ଭଗବାନ କୃଷ୍ଣଙ୍କୁ ଦେଖିକି ସେମାନେ ସେଇଟା ଅନୁଭବ କଲେ, ଇଏ ହେଉଛନ୍ତି ସବୁଠାରୁ ଅନ୍ତିମ ତତ୍ତ୍ୱ, ହେଉଛନ୍ତି ଇଏ ପରମ ତତ୍ତ୍ୱ ଇଏ। ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱତ ଏଗୁଡ଼ା କୁହାଗଲା, ଭଗବାନ ହେଉଛନ୍ତି ଜନ୍ମ କର୍ମ ଚମେ ଦିବ୍ୟମ, ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱତ ତତ୍ତ୍ୱ ଦେହ ପୁନର୍ଜନ୍ମ ନୈତିମା ଆମେ ଯେଉଁ ଅର୍ଜୁନ, ଏଇଟାକୁ ଯେଉଁମାନେ ଜାଣିବେ ତତ୍ତ୍ୱରେ ସେମାନେ ଜୀବନରେ ସିଦ୍ଧିପ୍ରାପ୍ତ ହୋଇଯିବେ, ଭଗବତ ଧାମ ଚାଲିଯିବେ। ତେଣୁ ତତ୍ତ୍ୱ ପରାଣ ଯୋଗୀ ନା, ସେମାନେ ଶାନ୍ତ ଶାନ୍ତ ରସ ଦାସଗଲା ବିଭତ୍ସର ଗଲା ଶାନ୍ତ ରସ ପ୍ରାପ୍ତ ହେଉଛନ୍ତି। ବୃଷ୍ଣାଙ୍କ ପରଦେବ ତତ୍ତ୍ୱ ପରମ ଯୋଗୀ ନାମ ହେଉଛି ଶାନ୍ତ ରସ। ବୃଷ୍ଣାଙ୍କ ପରଦେବ ତେଟି, ବୃଷ୍ଣାଙ୍କ କହିଲେ ବୃଷ୍ଣୀ ବଂଶରେ ଯେଉଁମାନେ ଅଛନ୍ତି, ଅନେକ ବଂଶ ଯଦୁବଂଶରେ ଯଦୁମାନଙ୍କର ଆସୁଛନ୍ତି, ବୃଷ୍ଣୀ ବଂଶ ଯେଉଁ ରହିଛନ୍ତି, ତେଣୁ ବାର୍ଷ୍ଣେୟ ଭଗବାନଙ୍କ ଗୋଟେ ନାମ ହେଉଛି ବାର୍ଷ୍ଣେୟ, ବୃଷ୍ଣୀ ବଂଶରେ ସେ ଆସୁଛନ୍ତି। ତେଣୁ ବୃଷ୍ଣୀ ବଂଶରେ ଯେଉଁମାନେ ତାଙ୍କର ଅକ୍ରୂର ଇତ୍ୟାଦି ସେମାନେ ଥିଲେ, ଅକ୍ରୂର ସେଠି ନଥିଲେ, ଅନ୍ୟମାନେ ସବୁ ଥିଲେ, ସେମାନେ ଯେତେବେଳେ ଦେଖୁଛନ୍ତି ସେମାନେ ଭାବୁଛନ୍ତି କ'ଣ ନା, ଇଏ ଆମର ପରଦେବତା, ଶ୍ରେଷ୍ଠ ଦେବତା, ଇଏ ହେଉଛି ଆମର ଭଗବାନ। ଏଇଭଳି ଭାବରେ ତାଙ୍କର ମନର ଭାବ ହେଉଛି ପରଦେବତାଟି, ଏଇଟା ହେଉଛି ଦାସ୍ୟ ରସ। ଇତି ରଙ୍ଗଗତ ବିଦିତ ରଙ୍ଗଗତ ସାହାଗ୍ରଜ, ଏଇଭଳି ଭାବରେ ଅଗ୍ରଜ କୃଷ୍ଣଙ୍କ ସହିତ ବଳରାମଙ୍କ ସହିତ ଯେଉଁ ଆସୁଛନ୍ତି, ଅଗ୍ରଜଙ୍କ ସହିତ ଯେଉଁ ଆସୁଛନ୍ତି, ଏଇଭଳି ଭାବରେ ସମସ୍ତେ ଦେଖୁଛନ୍ତି ସବୁ ରସ, ରସ ବୈଷ ସମସ୍ତ ରସର ଆଧାର ସିଏ। କିନ୍ତୁ ତଥାପି ଯଦିଓ ସିଏ ସବୁକିଛିର ରସର ଆଧାର, କିନ୍ତୁ ଆମେ ହେଉ ରସର ନିଦାନ, ଭଗବାନ ଚିନ୍ତା କରୁଛନ୍ତି ସବୁ ରସର ଆଧାର ସିଏ, କିନ୍ତୁ ସିଏ ହେଉଛନ୍ତି ବିଷୟ, ରସର ହେଉଛନ୍ତି ସିଏ ହେଉଛି ବିଷୟ, କିନ୍ତୁ ଆଶ୍ରୟ ଯେଉଁ ରସ ରହିଛି ସେଇଟା ଭଗବାନ ଜାଣିନାହାନ୍ତି। ଏମିତି କୃଷ୍ଣଙ୍କର ମଧ୍ୟ ସେ ଲୋଭ ରହିଗଲା, ତେଣୁ ସେ ଆସିଲେ ଚୈତନ୍ୟ ମହାପ୍ରଭୁ ରୂପରେ ଆସିକି ସେଇଟାକୁ ଆସ୍ୱାଦନ କଲେ। ପୂର୍ଣ୍ଣାନନ୍ଦମୟ ଅନି ଚିନ୍ମୟ ପୂର୍ଣ୍ଣ ତତ୍ତ୍ୱ, ରାଧିକାର ପ୍ରେମ ଆମେ ଆମା କରାଏ ଉନ୍ମତ, କିନ୍ତୁ ରାଧିକାର ପ୍ରେମ ଆମକୁ ଉନ୍ମତ କରିଦିଏ, ପାଗଳ କରିଦିଏ ରାଧିକାର ପ୍ରେମରେ, ରାଧିକାର ପ୍ରେମ କୃଷ୍ଣ ମଧ୍ୟ ପାଗଳ ହୋଇଯାଉଛନ୍ତି। ଆମର ଶିଶୁମନ୍ତ ଗୌରବନ୍ଧୁ ସେ ମହାରାଜ କହନ୍ତି ପାଗଳ ଯେଉଁ ହୁଅନ୍ତି କିଭଳି ଭାବରେ ନା, ତିନୋଟି କାରଣ ରହିଛି ପାଗଳ, ଯେଉଁ ଆମେ ସବୁ ଦେଖୁଥିବେ ବୁର୍ଲାରେ ବହୁତ ପାଗଳ ଥିବେ, ସମ୍ବଲପୁରରେ ଥିବେ, ସବୁ ବିଭିନ୍ନ ପାଗଳ ସବୁ ବ୍ୟକ୍ତି ଅଛନ୍ତି। ଏ ପାଗଳର ତିନୋଟି କାରଣ ରହିଛି, ଆମର ଶିଶୁମନ୍ତ ଗୌରବନ୍ଧୁ ସେ ମହାରାଜ ସେଇଟା କହନ୍ତି, କାହିଁକି ପାଗଳ ହୁଅନ୍ତି ନା, ତିନୋଟି କାରଣ ରହିଛି। ଗୋଟିଏ କାରଣ ହେଉଛି କ'ଣ ନା, ଆମର ଯେଉଁ ରହିଛି ଗୋଟିଏ କାରଣ ହେଉଛି ଯେ ଗୋଟିଏ ବିଷୟରେ ଯଦି ଆମେ ବହୁତ ଚିନ୍ତା କରିବା, ବହୁତ ବହୁତ ଗଭୀର ଭାବରେ ଚିନ୍ତା କରିବା, ତାହେଲେ ଆମେ ପାଗଳ ହୋଇଯିବା। କହୁଛନ୍ତି ସାଇଣ୍ଟିଷ୍ଟ ସବୁ ଯେଉଁ ଇଏ କରନ୍ତି ଗବେଷଣା କରି କରି କରିକି ସେମାନେ ପାଗଳ ହୋଇଯାଆନ୍ତି, ଏତେ ଚିନ୍ତା କରନ୍ତି ସେମାନେ। ଇଏ ଗୋଟେ କାରଣ, ପାଗଳ ହେବାର ଇଏ ଗୋଟେ କାରଣ। ଦ୍ୱିତୀୟ କାରଣ ହେଉଛି କ'ଣ ନା, ଆମର ଗୋଟେ ଶକ୍ତି ରହିଛି, ଆମର ଗୋଟେ କାପାସିଟି ରହିଛି, କାପାସିଟି ରହିଛି, କାପାସିଟି ବାହାରେ ଯଦି ହେଇଯିବ ଆମେ ହେଇଯିବା, ତାହେଲେ ଆମେ ପାଗଳ ହୋଇଯିବା। ଏଇଟାକୁ ଆମର ମହାରାଜ ବୁଝେଇଛନ୍ତି, ଯେମିତି ଗୋଟେ 60 ୱାଟ୍ର ବଲ୍ବ ରହିଛି, ସେ 60 ୱାଟ୍ ଗ୍ରହଣ କରିବ, ଯଦି ଅଧିକା ଆସିଗଲେ ସେ ଫାଟିଯିବ, ପାଗଳ ହେଇଯିବ ସିଏ। ଏ ହେଉଛି ପାଗଳ, ଆମର ଯେଉଁ ରହିଛି ଶକ୍ତି ରହିଛି, ଶକ୍ତିର ବାହାର ହୋଇଗଲେ, ଆମର କାପାସିଟିର ବାହାର ହୋଇଗଲେ ଆମେ ପାଗଳ ହୋଇଯିବା। ଏବଂ ତୃତୀୟ କାରଣ ହେଉଛି ଅଜ୍ଞତା, ଅଜ୍ଞତା, ଯେଉଁମାନେ ଅଜ୍ଞ ଅଛନ୍ତି ସେମାନେ ପାଗଳ ହୋଇଯିବେ, ଅଜ୍ଞ ଅଛନ୍ତି ପାଗଳ, ଅଜ୍ଞ ଜାଣିନାହାନ୍ତି କିଛି। ଏଇ ତିନୋଟି କାରଣ, କିନ୍ତୁ ଭଗବାନ ପାଇଁ କାହିଁକି ସେଇଟା ଲାଗିବ? ଭଗବାନ କ'ଣ କିଛି ଅଛି କି ଅସୁବିଧା? ଭଗବାନ ଏମିତି କିଛି ଅଛି ଯେ ସେ ଚିନ୍ତା କଲେ ପାଗଳ ହୋଇଯିବେ, ବା ତାଙ୍କର କାପାସିଟିରେ ବାହାରେ କିଛି ଅଛି, ବା ତାଙ୍କର ଅଜ୍ଞତା ଅଛି କି ତାଙ୍କର ଅବିଦ୍ୟା? ସେ ମାୟାର ସେ ହେଉଛନ୍ତି ଅଧୀଶ, ଅଧୀଶର ସେ, ଆମେ ମାୟାର ଅଧୀନ ରହିଛେ, ଅବିଦ୍ୟାରେ ଆମେ ଅଧୀନ ରହିଛେ, ଭଗବାନ ମାୟା, ମାୟାର ଈଶ୍ୱର, ଈଶ୍ୱର ସେ। ତେଣୁ ସେ କହୁଛନ୍ତି ପୂର୍ଣ୍ଣାନନ୍ଦମୟ ଆମେ ଚିନ୍ମୟ, ପୂର୍ଣ୍ଣ ତତ୍ତ୍ୱ, ପୂର୍ଣ୍ଣ ଆନନ୍ଦ ସିଏ ରହିଛନ୍ତି, ଚିନ୍ମୟ ତତ୍ତ୍ୱ ସିଏ, ଚିନ୍ମୟ, ଚିନ୍ମୟ ଜ୍ଞାନମୟ, ଆନନ୍ଦମୟ, ଏବଂ ସବୁବେଳେ ପାଇଁ ସଚ୍ଚିଦାନନ୍ଦ ସିଏ, ସଚ୍ଚିଦାନନ୍ଦ ଘନ। କିନ୍ତୁ ରାଧିକାର ପ୍ରେମେ ଆମାର କରାଏ ଉନ୍ମତ, ରାଧିକାର ପ୍ରେମରେ ଆମକୁ ସବୁବେଳେ ସବୁ ଉନ୍ମତ କରେ, ପାଗଳ କରେ। ଭଗବାନଙ୍କର ଏଇଭଳିଆ ଲୀଳା ସବୁ ରହିଛି, ରାଧାରାଣୀଙ୍କୁ କୃଷ୍ଣ ଖୋଜି ବୁଲୁଛନ୍ତି, କେଉଁଠି ରାଧା ଅଛନ୍ତି, ସବୁଆଡ଼େ ଯାଇକିରି ଚିତ୍କାର କରୁଛନ୍ତି, ରାଧେ ରାଧେ ଚିତ୍କାର କରୁଛନ୍ତି, ଏଇଟା ବର୍ଣ୍ଣନା କରାଯାଇଛି। କଥାରେ ଗୋ ପ୍ରେମ ମୟୀ ରାଧେ ରାଧେ, କଥାରେ ଗୋ ପ୍ରେମ ମୟୀ ରାଧେ ରାଧେ, ଏଥା ରାଧେ ରାଧେ ଗୋ ମୟୀ ରାଧେ ରାଧେ, ରାଧେ ରାଧେ ଗୋ ହେ ରାଧେ ରାଧେ, ଦେଖା ଦିଆ ପ୍ରାଣ ରଖୋ ରାଧେ ରାଧେ, ଦେଖା ଦିଆ ପ୍ରାଣ ରଖୋ ରାଧେ ରାଧେ, ତୁମର ଗଙ୍ଗା ତୁମର ଡାକେ ରାଧେ ରାଧେ, ତୁମର ଗଙ୍ଗା ତୁମର ଡାକେ ରାଧେ ରାଧେ, ରାଧେ ରାଧେ ଗୋ ହେ ରାଧେ ରାଧେ, ରାଧେ ରାଧେ ଗୋ। ଏଇଭଳି ଭାବରେ ସେ ଖୋଜି ବୁଲୁଛନ୍ତି, ଖୋଜି ବୁଲୁଛନ୍ତି କୁହାଣୀ ପାଗଳ, କୃଷ୍ଣ ପାଗଳ ହେଇଯାଉଛନ୍ତି, କହୁଛନ୍ତି ଏକବାର ଡାକେ କେସି ଘାଟେ, ଆବାର ଡାକେ ବଂଶୀ ଭଟେ, ଏକବାର ଡାକେ କେସି ଘାଟେ, ଆବାର ଡାକେ ବଂଶୀ ଭଟେ। ଏଇସବୁ ରହିଛି 84 କୋଶ ବ୍ରଜ, 84 କୋଶ ବ୍ରଜ, ବ୍ରଜମଣ୍ଡଳ 84 କୋଶ ସବୁଠାରେ ଘୁରୁଛନ୍ତି, ଘୁରି ଘୁରୁଛନ୍ତି, ରାଧେ 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 ରାଧେ। କେତେବେଳେ କେସି ଘାଟରେ ଡାକୁଛନ୍ତି, ଯେଉଁଠି କେସି ଆସିଥିଲା ହତ୍ୟା କରିବା ପାଇଁ ଭଗବାନଙ୍କୁ, ଭଗବାନ ବାମ ହାତକୁ ତା ପାଟି ଭିତରେ ପୁରେଇ ଦେଇଥିଲେ, ସେ ମୃତ୍ୟୁବରଣ କରିଥିଲା, ସେ କେସି ଘାଟ ରହିଛି ଯମୁନା ତଟରେ, କେସି ଘାଟରେ କେତେବେଳେ ବଂଶୀ ଭଟରେ, ଯେଉଁଠି ଭଗବାନ ବଂଶୀ ବାହାଦୁର କରୁଥିଲେ, ରାସଲୀଳା କରୁଥିଲେ, ସେଇଠି ଭଗବାନ ରାସଲୀଳା କରିଥିଲେ, ରାସଲୀଳା 10 ସ୍କନ୍ଧ 29 ଅଧ୍ୟା ଏଇଠି ବର୍ଣ୍ଣନା କରାଯାଇଛି। ତେଣୁ କେତେବେଳେ କେସି ଘାଟକୁ ଯାଉଛନ୍ତି, ରାଧେ ରାଧେ, କେତେବେଳେ ବଂଶୀ ଭଟରେ ଡାକୁ ରାଧେ ରାଧେ, ଏଭଳି ଭାବରେ ଡାକୁଛନ୍ତି। ଏକବାର ଡାକେ ନିଧୁବନେ, ଆବାର ଡାକେ କୁଞ୍ଜବନେ, ଏକବାର ଡାକେ ନିଧୁବନେ, ଆବାର ଡାକେ କୁଞ୍ଜବନେ। ଭଗବାନ ଦ୍ୱାଦଶ ବନ ରହିଛି, ବନ ଭିତରେ ମଧ୍ୟ ବିଭିନ୍ନ କୁଞ୍ଜ ସବୁ ରହିଛି, ଭଗବାନ ଗୋପୀମାନ ସବୁ ସବୁ ରାହାସ କ୍ରୀଡ଼ା ସବୁ କରୁଥିଲେ, କେତେବେଳେ ଯାଇକି ନିଧୁବନେ ଡାକୁଛନ୍ତି, ରାଧେ ରାଧେ ପାଗଳ, କେତେବେଳେ ଯାଇକି କୁଞ୍ଜବନେ ରାଧେ ରାଧେ ପାଗଳ। ଏକବାର ଡାକେ ରାଧା କୁଣ୍ଡେ, ଆବାର ଡାକେ ଶ୍ୟାମ କୁଣ୍ଡେ, ଏକବାର ଡାକେ ରାଧା କୁଣ୍ଡେ, ଆବାର ଡାକେ ରାଧା କୁଣ୍ଡ, ଯେତେ ସ୍ଥାନ ସବୁ ରହିଛି ସବୁଠୁ ସ୍ଥାନ ଭିତରେ ଶ୍ରେଷ୍ଠ ହେଉଛି ରାଧାକୁଣ୍ଡ। ରାଧାକୁଣ୍ଡର ଆଉ ଉନ୍ନତ ସ୍ଥାନ କିଛି ନାହିଁ, ସେ ଶ୍ରେଷ୍ଠ ସ୍ଥାନ ହେଉଛି ରାଧାକୁଣ୍ଡ, କାରଣ ଇଏ ହେଉଛି ରାଧାଙ୍କର ପ୍ରିୟ। ଯେତେବେଳେ ଭଗବାନ ଅରିଷ୍ଟାସୁରକୁ ବଦ୍ଧ କରିଥିଲେ ସେହି ସମୟରେ ଏହି ଲୀଳାଟି ହୋଇଥିଲା, ଅରିଷ୍ଟାସୁରକୁ ବଦ୍ଧ କଲେ। ତେଣୁ ରାଧାରାଣୀ କହିଲେ ତୁମେ ବୃଷଭକୁ ହତ୍ୟା କରିଛ, ଗାଭୀ ବୃଷଭକୁ ହତ୍ୟା କଲ, ତୁମେ ଆମକୁ ଛୁଇଁବ ନାହିଁ। ତେଣୁ ଏହି ଲୀଳାଟି ହୋଇଥିଲେ, ରାଧାକୁଣ୍ଡ ଉତ୍ପତ୍ତି ହୋଇଥିଲେ, କୃଷ୍ଣ ରାଧାଙ୍କ ପ୍ରିୟା ରାଧାକୁଣ୍ଡ। ତେଣୁ ରାଧା କୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ, ରାଧାଙ୍କ ପ୍ରିୟ ହେଉଛନ୍ତି ରାଧାକୁଣ୍ଡ। ତେଣୁ ରାଧାକୁଣ୍ଡଠାରୁ ଆଉ ଉନ୍ନତ ସ୍ଥାନ କ'ଣ ଅଛି? ସେଇଠି ଯାଇ ରାଧାକୁଣ୍ଡ ପାଖରେ ଲାଗି କୃଷ୍ଣ ଶ୍ୟାମକୁଣ୍ଡ, ଶ୍ୟାମକୁଣ୍ଡ। ଯେତେବେଳେ ଅରିଷ୍ଟାଶ୍ରକୁ ବଦ୍ଧ କଲେ ଭଗବାନ ଯାଉଥିଲେ ରାସକ୍ରୀଡ଼ା କରିବା ପାଇଁ, କିନ୍ତୁ ଅରିଷ୍ଟ ଆସିଗଲା, ଅରିଷ୍ଟ ଆସିଗଲା। ଯେତେବେଳେ ଭଗବାନ ତ ବଦ୍ଧ କଲେ, ବଦ୍ଧ କଲା ପରେ ଯେତେବେଳେ ଯାଇ ପହଞ୍ଚିଗଲେ ସେଇ ଇଏରେ ରାସ ସେ ରାଧାଙ୍କର ପାଖାପାଖି ସ୍ଥାନରେ, ତେଣୁ ରାଧାରାଣୀ ଏ ବନମାନେ କହିଲେ ତୁମେ ଆମକୁ ଛୁଇଁବ ନାହିଁ, କାହିଁକି ନା ତୁମେ ବୃଷକୁ ବଦ୍ଧ କରିଛ, ବୃଷକୁ ବଦ୍ଧ କରିଛ, ତୁମେ ପାପି ହେଇଗଲ, ତୁମେ ଆମକୁ ଛୁଇଁବ ନାହିଁ, ଗୋବଦ୍ଧ କଲ। ହଁ, ଏଇଭଳି ଭାବରେ କ'ଣ କରିବା ନା ତୁମେ ତୀର୍ଥରେ ସ୍ନାନ କର, ସ୍ନାନ କଲେ ଯାଇକି ପବିତ୍ର ହେବ। ତେଣୁ ଭଗବାନ କ'ଣ କଲେ, ଗୋଟେ ଗୋଇଠ ମାରିଲେ ସେ ସ୍ଥାନରେ, ଶ୍ୟାମକୁଣ୍ଡ ତିଆରି ହୋଇଗଲେ ଶ୍ୟାମକୁଣ୍ଡ। ଭଗବାନ ଅଦ୍ଭୁତ ଶକ୍ତି ତାଙ୍କର ରହିଛି, ଗୋଟିଏ ଗୋଇଠାରେ ସବୁ ଶ୍ୟାମକୁଣ୍ଡ ହୋଇଗଲା। ହଁ, ଭଗବାନ ସ୍ୱାଭାବିକ ଜ୍ଞାନ ବଡ଼ କ୍ରିୟା ଅଛ, ଭଗବାନର ସବୁକିଛି ସ୍ୱାଭାବିକ, ଅଦ୍ଭୁତ ଶକ୍ତି ଭଗବାନ ରହିଛି। ତେଣୁ ସେଠି ଶ୍ୟାମକୁଣ୍ଡରେ ସବୁ ତୀର୍ଥମାନେ ଆସି ପହଞ୍ଚିଗଲେ, ଯେତେ ପୃଥିବୀରେ ଯେତେ ତୀର୍ଥ ଅଛି ବା ଭାରତବର୍ଷରେ ଯେତେ ତୀର୍ଥ ଅଛି ସବୁ ଆସି ପହଞ୍ଚିଗଲେ, ସବୁ ଆସି ପହଞ୍ଚିଗଲେ ସେଇଠି ଭଗବାନ ସ୍ନାନ କରିଦେଲେ। ଯେତେବେଳେ ଆସିଲେ ପୁଣି ରାଧାଙ୍କୁ, ନା ତୁମେ ଛୁଇଁବ ନାହିଁ, ସେ ଆମେ ଶୁଣିବୁ ନାହିଁ, ସେଇଟା ଆମେ ନିଜେ ତିଆରି କରିବୁ। ଏ ରାଧା ନିଜେ ତିଆରି କରିବା ପାଇଁ ଲାଗିଲେ କୁଣ୍ଡ, ଆଉ ଗୋଟେ କୁଣ୍ଡ, କୁଣ୍ଡ ସବୁ ଲାଗିଲେ, ବହୁତ କଷ୍ଟ ସେ କଲେ, ସବୁ କ'ଣ କ'ଣ ସବୁ ଆଣିକି ସବୁ ରାଧାକୁଣ୍ଡ ତିଆରି କଲେ, ଖୋଳିବା ପାଇଁ ଆରମ୍ଭ କଲେ। ତେଣୁ ଭଗବାନ ଦେଖିକି କ'ଣ କଲେ, ଭଗବାନ ମଧ୍ୟ ସେଠି ଗୋଟେ ପାଦ ମାରିଲେ, ପାଦରେ ଗୋଟେ ଗୋଇଠା ମାରିଲେ, ସବୁ ପୁଣି ରାଧାକୁଣ୍ଡ ହୋଇଗଲେ। ରାଧାକୁଣ୍ଡ ହୋଇକରି ସବୁ କ'ଣ କଲେ, ରାଧାରାଣୀ ଏବଂ ଅନ୍ୟମାନେ ସବୁ ଯାଇକରି ଆଣୁଛନ୍ତି ଜଳ, ମାନସୀ ଗଙ୍ଗା ଆଦି ଜଳ ସବୁ ଆଣୁଛନ୍ତି, ଜଳ ଭର୍ତ୍ତି କରିବେ। କେତେ ଘଣ୍ଟା ଲାଗିଥାନ୍ତା ଭଗବାନ ତାପରେ କହିଲେ, ସବୁ ତୀର୍ଥମାନେ ଆସି ରାଧାରାଣୀକୁ ପ୍ରାର୍ଥନା କଲେ, ହେ ରାଣୀ, ରାଧାରାଣୀ ଆମକୁ କୃପା କରନ୍ତୁ, ମୁଁ ହେଉଛି କ'ଣ, ମୁଁ ହେଉଛି ତ୍ରିବେଣୀ, ମୁଁ ହେଉଛି ଗଙ୍ଗା, ମୁଁ ହେଉଛି ଯମୁନା, ଏହିଭଳି ଭାବରେ ସମସ୍ତେ ଆସିକି ପ୍ରାର୍ଥନା କରୁଛନ୍ତି। ଆମକୁ ଅନୁମତି ଦିଅନ୍ତୁ, ଆମେ ଏଇଠି ପୂର୍ଣ୍ଣ କରିବୁ, ଜଳରେ ପୂର୍ଣ୍ଣ କରିବୁ। ତେଣୁ ରାଧାରାଣୀ ତାଙ୍କୁ ଅନୁମତି ଦେବାରୁ ସେଇଟା ପୂର୍ଣ୍ଣ ହୋଇଗଲା, ରାଧାକୁଣ୍ଡ। ତେଣୁ କେତେବେଳେ ସେ ଡାକୁଛନ୍ତି ରାଧେ, ରାଧାକୁଣ୍ଡ ରାଧେ ରାଧେ, କେତେବେଳେ ଶ୍ୟାମକୁଣ୍ଡ ରାଧେ ରାଧେ, ରାଧାକୁଣ୍ଡ ଶ୍ୟାମକୁଣ୍ଡ ବହୁତ ବହୁତ ରହିଛି। ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଶ୍ରୀ ଗୋବିନ୍ଦ ଶ୍ୟାମକୁଣ୍ଡ ରାଧାକୁଣ୍ଡ ଗିରି ଗୋବର୍ଦ୍ଧନ ଶ୍ୟାମକୁଣ୍ଡ ରାଧାକୁଣ୍ଡ ଗିରି ଗୋବର୍ଦ୍ଧନ କାଳନ୍ଦୀ ଯମୁନା ଜୟ ଜୟ ମହାବନ ଏଇଭଳି ଭାବରେ ବାରଟା ଦ୍ୱାଦଶ କାନନ ରହିଛି, ଦ୍ୱାଦଶ ବନ ରହିଛି। ଯମୁନାର ପୂର୍ବ ପଟେ ପାଞ୍ଚଟି ବନ, ପଶ୍ଚିମ ପଟେ ସାତଟି ବନ ରହିଛି। ଦ୍ୱାଦଶ ବନରେ ଭଗବାନ ବିଭିନ୍ନ ସ୍ଥାନରେ ବିଭିନ୍ନ ଲୀଳା ସବୁ କରିଛନ୍ତି। ଭଗବାନ ଯେଉଁ ଗୋକୁଳ, ଏ ଯେଉଁ ମହାବନର ଥିଲା, ମହାବନରେ ଥିଲା ଗୋକୁଳ। ଭଗବାନ ଗୋକୁଳରେ ପାଖାପାଖି ତିନି ବର୍ଷ କାଳ ଲୀଳା କଲା ପରେ ଯମୁନାର୍ଜୁନକୁ ଯେତେବେଳେ ଭଙ୍ଗ କଲେ, ତାପରେ ସେ ଆସିଲେ ବୃନ୍ଦାବନକୁ ଆସିଲେ। ବୃନ୍ଦାବନ ସବୁ ଲୀଳା ସବୁ ଚାଲିଛି, ବୃନ୍ଦାବନରେ ଗୋବର୍ଦ୍ଧନ ଲୀଳା ପର୍ଯ୍ୟନ୍ତ ଚାଲିବ, ତାପରେ ସେ ଯିବ ନନ୍ଦଗାଓଁ। ଏଇଭଳି ଭାବରେ ବିଭିନ୍ନ ଲୀଳା ସବୁ ବୃନ୍ଦାବନ ରହିଛି, ଚରାଶିକୋଶ ବୃନ୍ଦାବନ ଗଜରେ। ତେଣୁ ଏକବାର ଡାକେ କୁସୁମ ମାନେ ଆବାର ଡାକେ ଗୋବର୍ଦ୍ଧନ ଏକବାର ଡାକେ କୁସୁମ ମାନେ ଡାକେ ଗୋବର୍ଦ୍ଧନ ଗୋବର୍ଦ୍ଧନ ଲୀଳା ସାତ ବର୍ଷରେ ଭଗବାନ ଏଇ ଲୀଳାଟି କରିଥିଲେ ସାତ ଦିନ ଧରି ବାମ ହାତରେ କାଳିଆ ଗୋଟେ ନଖ ଉପରେ ଧାରଣ କଲେ ନଖ ଉପରେ ଗୋବର୍ଦ୍ଧନ ଧାରୟ ଏଇଟାକୁ କୁହାଯାଏ ଏଇ ଲୀଳାଟି କରିଥିଲେ ସାତ ଦିନ ଧରିକିରି ସାତ ଦିନ ସାତ ରାତି ଭଗବାନ ଧାରଣ କରିଥିଲେ ଗୋବର୍ଦ୍ଧନ ଗୋବର୍ଦ୍ଧନ ଏକାଧାରରେ ଭଗବାନ ଏବଂ ଭକ୍ତ ମଧ୍ୟ ତେଣୁ କେତେବେଳେ କୁସୁମ ବର୍ଣ୍ଣରେ ଡାକୁଛନ୍ତି ରାଧେ ରାଧେ କେତେବେଳେ ବୃନ୍ଦା ଗୋବର୍ଦ୍ଧନ ରାଧେ ରାଧେ ଭାବରେ ଏକବାର ଡାକେ ତାଳ ବନେ ଏକବାର ଡାକେ ତମାଳ ବନେ ଏକବାର ଡାକେ ତାଳ ବନେ ଏକବାର ଡାକେ ଡାକେ ତମାଳ ବନେ ରାଧେ ରାଧେ ଗୋ ରାଧେ 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 ଗୋ ରାଧେ ରାଧେ ଏଭଳି ଭାବରେ ଭଗବାନ ପାଗଳ ହେଇ ବୁଲୁଛନ୍ତି କେତେବେଳେ ଯାଇକି ରାଧାରାଣୀ ରାଧାରାଣୀ ଯେଉଁ ବିବାହ କରିଛନ୍ତି ଅଭିମନ୍ୟୁ ଯାବଟ ଯାବଟ ଶ୍ୱଶୁର ଘର କୃଷ୍ଣ ଯାଇକି ଲୁଚିକି ରହିଛନ୍ତି ଶାଶୁର ଜଟିଳା ଭୟରେ ସେ ଗୋଟେ ବରକୋଳି ଗଛ ରହିଛି ସେ ବରକୋଳି ଗଛରେ ଲୁଚିକି ରହି ରାତି ପାଇଯାଉଛି ରାଧାଙ୍କର ଦର୍ଶନ କରିବା ପାଇଁ ଏଇଭଳି ଭାବେ ଭଗବାନଙ୍କ ଲୀଳା ସବୁ ଚାଲିଛି କେତେବେଳେ କେତେବେଳେ ଯାଇକିରି କ'ଣ କରୁଛନ୍ତି ଭଗବାନ ରାଧାରାଣୀ କିଭଳି ଭାବରେ ପାଗଳ ହେଉଥିଲେ ସେ ବର୍ଣ୍ଣନା କରାଯାଇଛି ତେଣୁ ଏଠି କୁହାଯାଇଛି ଯେ କେତେବେଳେ ରାଧାରାଣୀ କେଉଁ ପଟରେ ଆସିବେ ପାଣି ଜମା ଜମନାକୁ ପାଣି ନେବା ପାଇଁ ଆସିବେ ତେଣୁ ଜଗିକି ବସିଥିବେ ଦେଖିବେ ତାଙ୍କ ରୂପକୁ ଦେଖିବା ପାଇଁ ଜଗିକି ବସିଥିବେ ଏଭଳି ଭାବରେ କେତେବେଳେ ଗୋଟେ ନାପିତୁଣୀ ବେଶରେ ଆସିବେ ନାପିତୁଣୀ ବେଶରେ ଆସିକିରି ରାଧାରାଣୀକୁ ରାଧାରାଣୀଙ୍କର ମାନ ହୋଇଯାଇଥିବ ଅଭିମାନ ମାନଭଞ୍ଜନ କରିବେ ମାନଭଞ୍ଜନ କରିବେ ଭଗବାନଙ୍କର ସମସ୍ତେ ପ୍ରିୟା ତେଣୁ କେତେବେଳେ ଚନ୍ଦ୍ରାବଳି କୁଞ୍ଜକୁ ପଳାଇଗଲେ ରାଧାରାଣୀଙ୍କର ଅଭିମାନ ହେବ ଏ ଅଭିମାନରୁ ଏଇ ଭଗବାନ ରାଧାରାଣୀଙ୍କର ଏଠିକି ଆସିଛନ୍ତି ଶହେ ବର୍ଷ କାଳ ଭଗବାନଙ୍କ ସହିତ ବିରହ ହେବେ ବିରହ ଯନ୍ତ୍ରଣା ଭୋଗ କରିବେ ଚିତ୍ ଜଗତରେ ଯେଉଁ ତାଙ୍କର ରହିଛି ଗୋଲ ବୃନ୍ଦାବନରେ ସେତେବେଳେ ଯେଉଁ ରହିଛି ଭଗବାନଙ୍କର ଗୋଟେ ଲୀଳା ଚାଲିଥିଲା ରାଧାରାଣୀ ଅପେକ୍ଷା କରିଛନ୍ତି କୁଞ୍ଜରେ କୃଷ୍ଣଙ୍କୁ ଅପେକ୍ଷା କରିଛନ୍ତି କିନ୍ତୁ କୃଷ୍ଣ ଆସିଲେ ନାହିଁ କୁଞ୍ଜରେ କୁଞ୍ଜକୁ ଆସିଲେ ନାହିଁ ଆସିଲେ ନାହିଁ ସେତେବେଳେ ଖବର ପଠାଇକି ଦେଖିଲେ କୁଆଡ଼େ ଗଲେ ଖବର ପଠାଇ ଜାଣିଲେ ଯେ ବିରଜାଙ୍କ କୁଞ୍ଜରେ ସେ ରହିଛନ୍ତି ବିରଜା ଜଣେ ଗୋପୀ ତାଙ୍କ କୁଞ୍ଜରେ ରହିଛନ୍ତି କୃଷ୍ଣ ତେଣୁ ରାଧାରାଣୀ କ୍ରୋଧ ପ୍ରକାଶ କରି ଯାଇ ପହଞ୍ଚିଗଲେ ରାଧାରାଣୀ କ୍ରୋଧ ପ୍ରକାଶ କରି ଯାଇ ପହଞ୍ଚିଗଲେ ଯେତେବେଳେ ବିରଜା ଦେଖିକି ଭୟ କରିକିରି ବିରଜା ନଦୀ ହେଇଗଲେ ଏବଂ କୃଷ୍ଣ କ'ଣ କଲେ ନା କୃଷ୍ଣ ସେ ନଦୀ ଭିତରେ ଗୋଟେ ସର୍ପ ହେଇଗଲେ ରାଧାରାଣୀ କ'ଣ ଜଗିଲେ ମୟୂର ହେଇକି ଜଗିଲେ ଏଭଳି ଭାବରେ ସବୁ ଲୀଳା ରହିଛି ତାହା ଫଳରେ ଯେତେବେଳେ ବହୁତ ଥର ଆସିଲେ ଅନୁରୋଧ କଲେ ରାଧାଙ୍କର ମାନଭଞ୍ଜନ କରିବା ପାଇଁ ବହୁତ ପ୍ରକାର ଚେଷ୍ଟା କଲେ କିନ୍ତୁ ସେ ମାନଭଞ୍ଜନ ହେଲା ନାହିଁ ରାଧାରାଣୀଙ୍କର ତେଣୁ ରାଧାରାଣୀଙ୍କର ଭାଇ ହେଉଛନ୍ତି ସିଦ୍ଧାନ ସେ ତାଙ୍କୁ ଅଭିଶାପ ଦେଇଥିଲେ ଯେ କୃଷ୍ଣଙ୍କୁ ତୁମେ ବିବାହ କରିଦେଲ ତିରସ୍କାର କରିଦେଲ ତୁମେ ଶହେ ବର୍ଷ ପର୍ଯ୍ୟନ୍ତ ତୁମେ ତାଙ୍କର ବିରହ ଯନ୍ତ୍ରଣା ଭୋଗ କରିବ ଏ ଗର୍ଭ ସଂହିତରେ ଏଇଟା ବର୍ଣ୍ଣନା କରାଯାଇଛି ତେଣୁ ଭଗବାନଙ୍କ ଯେତେବେଳେ ବୃନ୍ଦାବନ ଲୀଳା ହେଲା ପାଖାପାଖି 11 ବର୍ଷ କାଳ ହେଇଗଲା ତାପରେ ଭଗବାନ ଏଇ ରାଧାରାଣୀଙ୍କର ବିରହ ଆସିଗଲା ମିଳନ ପରେ ବିରହ ରାଧାରାଣୀଙ୍କର ସେ ଚାଲିଗଲେ ଯେଉଁ ମଥୁରାରୁ ଗଲେ କେଉଁଠିକି ଦ୍ୱାରକାକୁ ଗଲେ ଆଉ ଫେରିଲେ ନାହିଁ କୋଇଲି ଲୋକେ ସବ ଯେ ମଥୁରାକୁ ଗଲା କାହା ବୋଲେ ଗଲା ପୁତ ବାହୁଡ଼ି ନୋଇଲା ଭଗବାନ ଯେଉଁ ଗଲେ ଆଉ ଫେରିଲେ ନାହିଁ 100 ବର୍ଷ କାଳ ରାଧାରାଣୀ ଏଇଭଳି ଭାବେ ବିରହ ଯନ୍ତ୍ରଣା ଭୋଗ କରୁଥିଲେ ଏସବୁ ଲୀଳା ସବୁ ରହିଛି ଯାହାକୁ ଏଇ ସମୟ ବୃନ୍ଦାବନ ଲୀଳାରେ ଯେଉଁ ରହିଛି କେତେବେଳେ ଏଠି ମଧ୍ୟ ସେଭଳି ଚନ୍ଦ୍ରାବଳି କୁଞ୍ଜରେ ଯେତେବେଳେ ଜାଣିଲେ କୃଷ୍ଣ ଅଛନ୍ତି ବିଶାଖା ଏବଂ ଲଡ଼ୁ ତାଙ୍କୁ ମନା କରିଦେଲେ ତୁମେ ଆସିବ ମନା କରିଦେଲେ ତାଙ୍କୁ ଆସିବ ନାହିଁ ମନା କରିଦେଲେ ଏଇଭଳି ଭାବରେ ଭଗବାନ ବିଭିନ୍ନ ପ୍ରକାର ସବୁ ବ୍ୟବସ୍ଥା କରୁଛନ୍ତି ତାଙ୍କ ସବୁ ମିଳନକୁ ହେବା ପାଇଁ। କେତେବେଳେ ନାପିତୁଣି ବେଶରେ ଯାଇକିରି ତାଙ୍କ ପାଦରେ ଟିକେ ଅଳତା ଲଗେଇ ଦେଉଛନ୍ତି, ତାଙ୍କ ଦେଖା ହେଉଛି ଟିକେ। କେତେବେଳେ ଧୋବଣୀ ବେଶରେ କହୁଛି, ମୁଁ ରାଧାରାଣୀ ତୁମର ବସ୍ତ୍ର ଟିକେ ସଫା କରିବି, ସୁନ୍ଦର ଭାବରେ ସଫା କରିବି। ଏହିଭଳି ଭାବରେ କହୁଛନ୍ତି ଭଗବାନ। ଯେତେ କହିଲେ ମଧ୍ୟ ଲଳିତା ଯଦି ଟିକେ ରାଜି ହେଉଛନ୍ତି ତାଙ୍କୁ ଆଲାଉ କରିବା, ବିଶ୍ୱାସ କହୁ ନା ତାଙ୍କୁ ଆଲାଉ କରାଯିବ ନାହିଁ, କୁଞ୍ଜକୁ ଆଲାଉ କର, ରାଧାରାଣୀ ମନା କରୁଛନ୍ତି। ଇଏ ଆଉ ଗୋଟେ ଲୀଳା, ମାନବନ୍ଧନ ଲୀଳା। ତେଣୁ ଭଗବାନ କ'ଣ କଲେ, ଯୋଗ ମାଆଙ୍କୁ ପଚାରିଲେ କେମିତି ମୁଁ ରାଧାଙ୍କ ସହିତ ମିଳନ ହେବି, ରାଧାଙ୍କ ପାଗଳ ହେଇଯାଉଛନ୍ତି ସେ ଭଗବାନ, ରାଧାଙ୍କ ବିରହରେ ପାଗଳ ହେଇଯାଉଛନ୍ତି ଭଗବାନ। ତେଣୁ ଯୋଗ ମା କହିଲେ, ତେଣୁ ସନ୍ନ୍ୟାସୀ ବେଶ ଧାରଣ କର, ସନ୍ନ୍ୟାସୀ ବେଶ ଧାରଣ କରିକିରି ତାଙ୍କୁ ଯିବ, ତାଙ୍କ ପାଖକୁ ଯିବ। ଏଇଭଳି ଭାବରେ ସନ୍ନ୍ୟାସୀ ବେଶ ଧାରଣ କରି କୃଷ୍ଣ ଯୋଗ ମା ତାଙ୍କୁ ସନ୍ନ୍ୟାସୀ ବେଶ କରେଇଦେଲେ। ସନ୍ନ୍ୟାସୀ ବେଶ ଯେତେବେଳେ କରେଇଦେଲେ, ସେତେବେଳେ ସେ ଯାଇକି କୁଞ୍ଜରେ ପହଞ୍ଚନ୍ତି, ସନ୍ନ୍ୟାସୀକୁ ଆଲୋ କରାଗଲା, ଆମର ରାଧାରାଣୀଙ୍କର ଭାଗ୍ୟ ଦେଖ କ'ଣ ଅଛି ନା, ମୁଁ ଦେଖିପାରିବି ନାହିଁ, ତାଙ୍କ ହାତ ଦେଖିପାରିବି ନାହିଁ, ହାତ ଧରି ମୁଁ ସନ୍ନ୍ୟାସୀ, ମୁଁ ସ୍ତ୍ରୀ ଲୋକର ହାତ ଧରିପାରିବି ନାହିଁ। କାରଣ ରାଧାରାଣୀ ଯଦି ଆସିବେ ତାଙ୍କ ମୁଖରେ ଘୋଡ଼େଇକି ରଖିବେ, ତାଙ୍କର ଓଢ଼ଣୀ ରହିଛି, ଆଉ ସେ ମୁଖ ଦେଖିପାରିବେ ନାହିଁ ରାଧାରାଣୀଙ୍କର ମୁଖ। ତେଣୁ ମୁଁ କପାଳରୁ ଦେଖିକି କହିବି, ତେଣୁ ତାଙ୍କୁ ଦେଖିଲେ ରାଧାରାଣୀ ତାଙ୍କ ମୁଖ ଦେଖେଇଲେ, ମୁଖ ଦେଖେ ଯେତେବେଳେ କୁଞ୍ଜରେ ମିଳନ ହେଇଗଲା, ଆଉ ସନ୍ନ୍ୟାସ ସେ କେଉଁଠି ରହିଲା, ସନ୍ନ୍ୟାସ ଚାଲିଗଲା। ସେ ସନ୍ନ୍ୟାସ ହେଉଛନ୍ତି ମହାପ୍ରଭୁ ସନ୍ନ୍ୟାସ, ସେଇ ବେଶ, ସେଇ ବେଶରେ ସେ ଯାଇଥିଲେ। ତେଣୁ ରାଧାରାଣୀଙ୍କର ଯେତେବେଳେ ମୁଖ ଦେଖିଦେଲେ, ସନ୍ନ୍ୟାସ ବେଶ ଚାଲିଗଲା, କୃଷ୍ଣ ବେଶ ଆସିଗଲା, ଅଭିସାର ବେଶ ଧାରଣ କଲେ ଭଗବାନ। ସେଇଠି ରାଧାରାଣୀ ସେ କଥା କହିଛନ୍ତି, ଆଶିଷ୍ୟବା ପିନଷ୍ଟୁ ମାମ ପାଦ ଅଦର୍ଶନା ମମତା କରୁଥିବା, ଆଶିଷ୍ଟ ବା ପାଦ ଅଦର୍ଶନା ମମତା କରୁଥିବା, ଯଥା ଯଥା ବା ବିଧଧାତୁ ଲମ୍ପଟ ମତ ପ୍ରାଣ ନାଥ ସୈବ ନା ପର। ରାଧାରାଣୀ ସେଇଠି କଥା କହିଛନ୍ତି, ରାଧାରାଣୀଙ୍କ ଏଇ ଅତି ଉକ୍ତି ସେଇ କୁଞ୍ଜରେ ମାନଭଞ୍ଜନ ଲୀଳାରେ ଏଇ କଥା ଆସିଛି, ଆଶିଷ୍ୟବା ପାଦ ପିନଷ୍ଟୁ ମାମ, ହଁ ମୋତେ ଆଲିଙ୍ଗନ କରନ୍ତୁ ବା ପାଦରେ ଦଳି ଦିଅନ୍ତୁ, ଅଦର୍ଶନା ମର୍ମହତା କରୁଥିବା, ଦର୍ଶନ ନ ଦେଇକି ମୋତେ ମର୍ମହତ କରନ୍ତୁ ପଛକେ, ଯଥା ଯଥା ଭାବେ ଧାତୁ ଲମ୍ପଟ, ଯେଉଁଭଳି ଭାବରେ ଆପଣ କଲେ ମଧ୍ୟ, ଆପଣ ଲମ୍ପଟ ହେଲେ ମଧ୍ୟ, ମତ ପ୍ରାଣନାଥ ସୁସ୍ୱୟ ନା କର, ମୋର ଆପଣ ହେଉଛି ପ୍ରାଣନାଥ, ମୋର ଆଉ କେହି ଅନ୍ୟ କେହି ନୁହନ୍ତି, ମୋର ଆପଣ ହିଁ ପ୍ରାଣନାଥ। ଶିକ୍ଷା ଅଷ୍ଟମଙ୍କର ଅଷ୍ଟମ ଶିକ୍ଷା ହେଉଛି ଏଇଟା, ମହାପ୍ରଭୁଙ୍କର ଏଇ ଏଇ ଭାବରେ ଏଇଟା କୁହାଯାଇଛି, ରାଧାରାଣୀଙ୍କ ଏଇ ଲୀଳାଟି ବର୍ଣ୍ଣନା କରାଯାଇଛି ସେଇଠି। ତେଣୁ ଏହିଭଳି ଭାବରେ ଭଗବାନ ରାଧାରାଣୀଙ୍କ ବିରହରେ ପାଗଳ ହେଇକି ବୁଲୁଛନ୍ତି ଭଗବାନ କୃଷ୍ଣ। କେତେବେଳେ ଗନ୍ଧିନୀ ହେଇକିରି ଆସିକିରି ଚନ୍ଦନ ଟିକେ ଲଗେଇ ଦେଉଛନ୍ତି, ତାଙ୍କର ଟିକେ କେମିତି ତାଙ୍କୁ ଦର୍ଶନ କରିବେ, ରାଧାରାଣୀଙ୍କ ଦର୍ଶନ କରିବେ। ତେଣୁ କେତେବେଳେ ଯଦି ବୃନ୍ଦାବନରେ ଯଦି ସୁବର୍ଣ୍ଣ କିଛି ଲତା ରହିଛି, ସୁବର୍ଣ୍ଣ ରଙ୍ଗ ଲତା ଦେଖି ତାକୁ ଆଲିଙ୍ଗନ କରୁଛନ୍ତି, କାରଣ ରାଧାରାଣୀଙ୍କର ରଙ୍ଗର ଶରୀରର ରଙ୍ଗ ହେଉଛି ସୁବର୍ଣ୍ଣବର୍ଣ୍ଣ, ତପ୍ତ କାଞ୍ଚନ ଗୌରାଙ୍ଗୀ। କେତେବେଳେ ଯଦି ରାଧାରାଣୀ ଯେଉଁ ଚାଲିଯାଇଛି ପାଟିରେ, ବାଟିରେ ଯେଉଁ ଚାଲିଥିବେ ସେ ବାଟରେ ସେ ପାଦ ସେ ଝୁଡ଼ିକୁ ନେଇକରି ନିଜ ଶରୀରରେ ବଳି ହେଉଛନ୍ତି, ଏଇଭଳି ଭାବରେ ଭଗବାନ ରାଧାଙ୍କ ବିରୋଧରେ ପାଗଳ ହେଉଛନ୍ତି। ସେ କିଭଳି ତତ୍ତ୍ୱ ଜାଣିପାରିଲେ ନାହିଁ ମହାପ୍ରଭୁ ଭଗବାନ। ତେଣୁ ଏ ଯେଉଁ ରହିଛି ଏଇଭଳି ଭାବରେ କୁହାଯାଇଛି ଯେ ରାଧିକାର ପ୍ରେମୀ ଆମା ପୂର୍ଣ୍ଣାନନ୍ଦମୟ ଆମି ଚିନ୍ମୟ ପୂର୍ଣ୍ଣ ତତ୍ତ୍ୱ ଭଗବାନ ହେଉଛନ୍ତି ପୂର୍ଣ୍ଣ, ପୂର୍ଣ୍ଣ ଓଂ ପୂର୍ଣ୍ଣମଧ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମଦଚ୍ୟତେ ପୂର୍ଣ୍ଣ ସେ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶ୍ୟତେ। ପୂର୍ଣ୍ଣରୁ ପୂର୍ଣ୍ଣ ଚାଲିଗଲେ ମଧ୍ୟ ପୂର୍ଣ୍ଣ ରହିବ, କିନ୍ତୁ ତଥାପି ପୂର୍ଣ୍ଣ ହେଲେ ମଧ୍ୟ ରାଧିକାର ପ୍ରେମ ଆମାୟ କରାଏ ଉନ୍ମତ। ରାଧିକାର ପ୍ରେମ ଏଭଳି, ଇଏ ହେଉଛି ଆଶ୍ରୟ ଜାତୀୟ ପ୍ରେମ, ଭଗବାନ ହେଉଛନ୍ତି ବିଷୟ ଜାତୀୟ ପ୍ରେମ, ତେଣୁ ଇଏ କୋଟି ଗୁଣ ଅଧିକ ବୋଲି କୁହାଯାଏ। ବିଷୟ ଜାତୀୟ ପ୍ରେମ ଠାରୁ କୋଟି ଗୁଣ ଅଧିକ ହେଉଛି ଆଶ୍ରୟ ଜାତୀୟ ପ୍ରେମ। ତେଣୁ ରାଧିକାର ପ୍ରେମ ଆମାୟ କରାଏ ଉନ୍ମତ, ଭଗବାନ ପାଗଳ ହେଇଯାଆନ୍ତି ପାଗଳ। ନାଦାନୀ ରାଧାର ପ୍ରେମେ ଆଛି କତ ବଳ, ଯେବେଳେ ଆମାର କରେ ସର୍ବଦା ବିହୋଳ। ସବୁବେଳେ ଭଗବାନ ବିହୋଳ ହେଇକି ରହନ୍ତି। ଏହିଭଳି ଭାବରେ ବୃନ୍ଦାବନ ଲୀଳା ସବୁ ଚାଲିଥିଲା ଭଗବାନଙ୍କର। ତେଣୁ ସେ କହୁଛନ୍ତି, ରାଧିକାର ପ୍ରେମ ଗୁରୁ ଆମି ଶିଷ୍ୟ ନଟ, ସଦା ଆମା ନାନା ନୃତ୍ୟ ନାଚାଏ ଉଦ୍ଭଟ। ରାଧିକାର ପ୍ରେମ ହେଉଛି ଗୁରୁ, ଭଗବାନ ହେଉଛନ୍ତି ଜଗଦ୍ଗୁରୁ। ବସୁଦେବଂ ସୁତଂ ଦେବଂ କଂସ ଚାଣୁରମର୍ଦ୍ଦନ ଦେବକୀ ପରମାନନ୍ଦମ କୃଷ୍ଣ ବନ୍ଦେ ଜଗଦ୍ଗୁରୁ। କୃଷ୍ଣ ହେଉଛନ୍ତି ଜଗଦ୍ଗୁରୁ। ଆମର ଏଇ ଯେଉଁ ପରମ୍ପରା, ଇଏ ହେଉଛନ୍ତି କୃଷ୍ଣ ଆମର ଜଗଦ୍ଗୁରୁ। ଆମର ପରମ୍ପରା ହେଉଛି ବ୍ରହ୍ମ ମାଧ୍ୟ କୌଡ଼ିଏ ପରମ୍ପରା, ବ୍ରହ୍ମାଙ୍କଠୁ ଆସିଛି ଏ ପରମ୍ପରା। ବ୍ରହ୍ମାଙ୍କୁ ଭଗବାନ ଜ୍ଞାନ ଦେଲେ, କୃଷ୍ଣ ଜ୍ଞାନ ଦେଲେ। କୃଷ୍ଣ ହେଉଛନ୍ତି ବ୍ରହ୍ମାଙ୍କର ଗୁରୁ ହେଉଛନ୍ତି ସିଏ। ତେଣୁ ବ୍ରହ୍ମା କହିଲେ, ଦ୍ୱିତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ନାରଦ ମୁନି ଯେତେବେଳେ ବ୍ରହ୍ମାଙ୍କୁ କହୁଛନ୍ତି, ପିତାଜୀ ଆପଣ ତ ସୃଷ୍ଟିକର୍ତ୍ତା, ଆପଣଙ୍କ ଉପରେ ଆଉ କିଏ ଅଛନ୍ତି, ଆପଣ କାହାର ଧ୍ୟାନ କରୁଛନ୍ତି। ଏ କଥା ଯେତେବେଳେ କହିଥିଲେ ନା ବ୍ରହ୍ମା, ସେ ଏଇ ଶୋକଟି କହିଛନ୍ତି, ଦ୍ୱିତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ଶୋକଟି ଅଛନ୍ତି। ନମସ୍ତସ୍ମୈ ଭଗବତେ ବାସୁଦେବାୟ ଧିମହି ଜନ୍ମାୟ ଦୁର୍ଜୟା ମାଂ ବଦନ୍ତି ଜଗଦ୍ଗୁରୁ। ବ୍ରହ୍ମା ଯେହେତୁ ଜଗଦ୍ଗୁରୁ, ଚାରୋଟି ସମ୍ପ୍ରଦାୟରେ ଆମର ହେଉଛନ୍ତି ବ୍ରହ୍ମା ହେଉଛନ୍ତି ଗୁରୁ, ଆଦି ଗୁରୁ ସିଏ। ତେନି ବ୍ରହ୍ମ ଯାହା ଆଦି କବୟେ, ଆଦି ଗୁରୁ ସିଏ, ଭାଗବତଙ୍କ ଆରମ୍ଭରେ ସେ କଥା କୁହାଗଲା। କିନ୍ତୁ ସିଏ କହୁଛନ୍ତି, ମୁଁ ସେହି ଭଗବାନଙ୍କୁ ମୋର ପ୍ରଣାମ ନିବେଦନ କରୁଛି, ନମସ୍ତସ୍ମୈ ଭଗବତେ, ଯିଏକି ବାସୁଦେବାୟ ତାଙ୍କୁ ମୁଁ ଧ୍ୟାନ କରୁଛି, ଯାହାଙ୍କର ମାୟାରେ ଜନ୍ମାୟା ଦୁର୍ଜୟା, ଯାହାଙ୍କର ମାୟାକୁ କେହି ପାର ହୋଇପାରିବେ ନାହିଁ, ତାଙ୍କ ମାୟାରେ ମା ବଦନ୍ତି ଜଗଦ୍ଗୁରୁ, ମୋତେ କହନ୍ତି ଜଗଦ୍ଗୁରୁ ବୋଲି। ତେଣୁ ଏହିଭଳି ଭାବରେ ସେ କହିଛନ୍ତି, ସେ ଜଗଦ୍ଗୁରୁ କୃଷ୍ଣ ହେଉଛନ୍ତି ଜଗଦ୍ଗୁରୁ, ତାଙ୍କର ଗୁରୁ ହେଉଛନ୍ତି କୃଷ୍ଣ। କୃଷ୍ଣଙ୍କର କିଏ ଗୁରୁ, କିଏ ସ୍ୱାଭାବିକ ଜ୍ଞାନ ବଳ କ୍ରିୟା ଅଛ, ତାଙ୍କର ଜ୍ଞାନ ହେଉଛି ସ୍ୱାଭାବିକ ଭାବରେ, ସେ କାହାଠୁ ଜ୍ଞାନ ପ୍ରାପ୍ତ ହେଉନାହାନ୍ତି। ଅଖିଳ ଅଖିଳ ଗୁରୁ ବୋଲି କୁହାଯାଏ, ଯେତେବେଳେ କାଳିଆର ମଥାରେ ପଣାରେ ନୃତ୍ୟ କରୁଥିଲେ ସେ ଶ୍ଳୋକଟି ଅଛନ୍ତି, ଅଖିଳ କଳା ଗୁରୁ, ସବୁକିଛିର ଗୁରୁ ହେଉଛନ୍ତି ସିଏ। କିନ୍ତୁ ଏଠି ସିଏ କହୁଛନ୍ତି, ଭଗବାନ କହୁଛନ୍ତି, ରାଧିକାର ପ୍ରେମ, ରାଧାଙ୍କର ପ୍ରେମ ତାଙ୍କର ଗୁରୁ, ରାଧିକାର ପ୍ରେମ ହେଉଛି ଗୁରୁ। ଆମେ ଶିଷ୍ୟ ନଟ, ଆମେ ଶିଷ୍ୟ, ଆମକୁ ସେ ସଦା ଆମା ନାନା ନୃତ୍ୟ ନାଚାଏ ଉଦ୍ଭଟ, ସବୁବେଳେ ଆମକୁ ନଚଉଛନ୍ତି। ଭାଗବତମ ଦଶମ ସନ୍ଧ୍ୟା ଏଗାର ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଗୋପୀ ଭି ସ୍ତବିତ ନୃତ୍ୟ ଭଗବାନ ବାଳବତ୍ କୁଚିତ ଉଦ୍ଗାୟ କ୍ୱଚିତ ମୁଗ୍ଧ ତନ୍ମା କ'ଣ ତଦ୍ବଶୁ ଦାରୁ ଯନ୍ତ୍ରବତ୍। ଯେମିତି ଦାରୁ ଯନ୍ତ୍ର ଗୋଟିଏ କଣ୍ଢେଇ ନଚାକୁ, କଣ୍ଢେଇ ନଚା ଯେଉଁଭଳି ଭାବରେ ସେ କଣ୍ଢେଇକୁ ନଚାଏ, ସେହିଭଳି ଭାବରେ ଭଗବାନ କୃଷକଦେବ ଗୋସ୍ୱାମୀ କହୁଛନ୍ତି, ଭଗବାନ ଏହିଭଳି ଭାବରେ ଗୋପୀମାନଙ୍କ ଦ୍ୱାରା ନାଚୁଥିଲେ, ଗୋପୀମାନେ ତାଙ୍କୁ ନଚଉଥିଲେ। ଗୋପୀ ବି ସ୍ତବିତ ନୃତ୍ୟ, ଯଦି ଗୋପୀମାନେ କହିବେ କୃଷ୍ଣ ଟିକେ ନୃତ୍ୟ କରନ୍ତୁ ଦେଖିବା, ଭଗବାନ କହିବେ କାହିଁକି ନୃତ୍ୟ କରିବି, ନା ଆମେ ତାଙ୍କୁ ଲହୁଣୀ ଦେବୁ, ନୃତ୍ୟ କରିବେ ତତେ ନୃତ୍ୟ କରିବେ। ଗୋପୀ ବି ନୃତ୍ୟ ଭଗବାନ ବାଳବତ୍ କହୁଛି ଛୋଟ ପିଲା ଭଳି, ଛୋଟ ପିଲା ତ ଥିଲେ ଆଉ। ଏବଂ ଉଦ୍ଗାୟତି କ୍ୱଚିତ ମୁଗ୍ଧ, ଆଉ ଯଦି ସେ କହିବେ କୃଷ୍ଣ ତୁମେ ଟିକେ ଗାନ କଲ, ନା କାହିଁକି ଗାନ କରିବୁ, ନା ଆମେ ତୁମକୁ ମିଠେଇ ଦେବୁ, କହିଲେ ଭଗବାନ ଗାନ କରିବେ, ସୁନ୍ଦର ଗାନ ଭଗବାନଙ୍କର, ଉଦ୍ଗାୟତି କ୍ୱଚିତ ମୁଗ୍ଧ ତଦ୍ବଶ ଦାରୁ ଯନ୍ତବ, ଯିଏକି ସମସ୍ତଙ୍କୁ ଲୁଚଉଛନ୍ତି, ଏ କଲା ଈଶ୍ୱର କୃଷ୍ଣ ଆର ସବୁ ନୃତ୍ୟ, ତାର ଚେଚ୍ଛିନ ଆଶାଏ ସେ ଯାହାର ଚେଚ୍ଛିନ ଆଶାଏ ସେ ତେଚ୍ଛ କରି ନୃତ୍ୟ, ଭଗବାନ ସମସ୍ତଙ୍କୁ ନଚଉଛନ୍ତି, କିନ୍ତୁ ଭଗବାନ ରାଧା ପ୍ରେମରେ ନୃତ୍ୟ କରୁଛନ୍ତି। ଏଭଳି ଭାବରେ ରାଧା ମହିମା ରହିଛି, ଏତେ ସହଜ କଥା ନୁହଁ ରାଧାର କଥା, ଆମର ଶକ୍ତି ନାହିଁ କିଛି କଳ୍ପନା କରିବା ପାଇଁ, ଯେତିକି ଆମେ ଶୁଣୁଛୁ ଆମେ ସେତେବେଳେ କହୁଛୁ। ତେଣୁ ଏ କଥାଟି ଚୈତନ୍ୟ ଚରିତାମୃତରେ କୁହାଯାଇଛି, କସ୍ମାତ୍ ବୃନ୍ଦେ ପ୍ରିୟ ସଖୀ ହରେ ପାଦ ମୂଳାତ୍ କୁତ ହସୌ କୁଣ୍ଡାରିଣୀ କିମିହ କୃତେ ନୃତ୍ୟ ଶିକ୍ଷା ଗୁରୁ କହ।
ତନ୍ମୁଠି ପ୍ରତି ତରୁଲତଂ ଦିଗ୍ ବିଦିକ୍ଷୁ ସ୍ଫୁରନ୍ତି ଶୈଳୁ ଶିବ ଭ୍ରମତି ପରିତୋ ନର୍ତ୍ତନ୍ତି ସ୍ୱ ପଶ୍ଚାତ୍। ଏଇଟା ହେଉଛି ଏଇଟା ବର୍ଣ୍ଣନା କରାଯାଇଛି ଗୋବିନ୍ଦ ଲୀଳାମୃତରେ କବିରାଜ ଗୋସ୍ୱାମୀଙ୍କର ଇଏରୁ ଉଦ୍ଧାର କରାଯାଇଛି। ଏ ଶ୍ଳୋକ କୃଷ୍ଣ କବିରାଜ ଗୋସ୍ୱାମୀ କିନ୍ତୁ ହଁ କୃଷ୍ଣ କବିରାଜ ଗୋସ୍ୱାମୀ ରଚନା ଗୋବିନ୍ଦ ଲୀଳାମୃତ କ'ଣ ହେଇଛି ଯେ ଥରେ କୃଷ୍ଣ କ'ଣ କରୁଛନ୍ତି ନୃତ୍ୟ କରୁଛନ୍ତି ବିଭିନ୍ନ ସ୍ଥାନରେ ନୃତ୍ୟ କରୁଛନ୍ତି। ତାଙ୍କୁ ଜଣେ ଗୋପୀ ପଚାରୁଛନ୍ତି ଏ ମୋର ପ୍ରିୟ ସଖୀବୃନ୍ଦ ତୁମେ ବର୍ତ୍ତମାନ କେଉଁଠୁ ଆସିଲ। ସେ କହୁଛି ମୁଁ ଶ୍ରୀହରିଙ୍କ ପାଦ ତଳୁ ଆସିଲି। ସେ କେଉଁଠାରେ ଅଛନ୍ତି ନା ସେ ରାଧାକୁଣ୍ଡ କୂଳରେ ଥିବା ଅରଣ୍ୟରେ ଅଛନ୍ତି। ସେଠାରେ ସେ କ'ଣ କରୁଛନ୍ତି ନା ସେ ନୃତ୍ୟ ଶିକ୍ଷା କରୁଛନ୍ତି। ତାଙ୍କର ଗୁରୁ କିଏ ନା ରାଧା ଚତୁର୍ଦ୍ଦିଗର ସେ କହୁଛନ୍ତି ଯେ ଚତୁର୍ଦ୍ଦିଗର ପ୍ରତ୍ୟେକ ବୃକ୍ଷଲତାରେ ପ୍ରକାଶ ତୁମର ମୂର୍ତ୍ତି ଏକ କୁଶଳୀ ନର୍ତ୍ତକୀ ରୂପେ ଘୁରି ବୁଲୁଛି ଏବଂ ତାର ପଶ୍ଚାତ ଭାବରେ କୃଷ୍ଣଙ୍କୁ ନଚାଉଛି। ରାଧାଙ୍କୁ ସେ ସବୁଠାରେ ଦେଖୁଛନ୍ତି ସବୁଠାରେ ଯେ ତରୁ ଲତା ସବୁ ରହିଛି ସବୁଠାରେ ରାଧାରାଣୀ ବୁଲୁଛନ୍ତି ଏବଂ ତାଙ୍କ ପଛରେ ଇଏ ନୃତ୍ୟ କରୁଛନ୍ତି ଏଭଳି ଭାବେ କୁହାଯାଇଛି। ତେଣୁ ଇଏ ଯେଉଁ ରହିଛି ନିଜ ପ୍ରେମା ସ୍ୱାଦେ ମୋର ହୟ ଯେ ଆହ୍ଲାଦ ତାହାତେ କୋଟିଗୁଣ କୋଟିଗୁଣ ରାଧା ପ୍ରେମ ସ୍ୱାଦ। ଭଗବାନଙ୍କର ଯେଉଁ ପ୍ରେମ ରହିଛି କୃଷ୍ଣ ଯେଉଁ କୃଷ୍ଣ ତ ଆନନ୍ଦ ସଚିଦାନନ୍ଦ ଘନ ସେ ଆନନ୍ଦ ମଧ୍ୟ ବଢ଼ି ବଢ଼ିକା ଯାଏ ସେ ଆନନ୍ଦ ନୁହଁ ଯେତିକି ଆନନ୍ଦ ଥିଲା ସେତିକି ଆଉ ବଢ଼ୁନାହିଁ। ଅନାଦି କାଳରୁ ସେ ରହିଛନ୍ତି ଯେଉଁ ଆନନ୍ଦ ତାଙ୍କର ରହିଛି ସେ ଆନନ୍ଦ ସେତିକି ରହିଲା ଷ୍ଟକ୍ ଲିମିଟେଡ୍ ହୋଇଗଲା ନା ସେ ବଢ଼ି ବଢ଼ିକା ଯାଉଛି ଆନନ୍ଦ କିନ୍ତୁ ତଥାପି ନିଜ ପ୍ରେମା ସ୍ୱାଦ ମୋର ହୁଏ ଯେ ଆହ୍ଲାଦ ସେ ଆନନ୍ଦ ନିଜ ଠାରୁ ସେ ଆନନ୍ଦ ପ୍ରାପ୍ତ ହୁଅନ୍ତି ଆତ୍ମାରାମ ସିଏ କିନ୍ତୁ ନିଜ ପାଖରୁ ଯେଉଁ ମୁଁ ଆନନ୍ଦ ପ୍ରାପ୍ତ ହୁଏ ସେଇଟା ମୋତେ ବଢ଼ି ବଢ଼ିକା ଯାଏ ସେ ଆନନ୍ଦ ନୁହଁ ସେତିକି ଲିମିଟ୍ ଥିଲା ଆଉ ତା ଉପରେ ନାହିଁ ବଢ଼ି ବଢ଼ିକା ଯାଉଛି କିନ୍ତୁ ତାହାତେ କୋଟି ଗୁଣ ରାଧା ପ୍ରେମ ସ୍ୱାଦ ଆଠାରୁ କୋଟିଏ ଗୁଣ ଅଧିକ ହେଉଛି ରାଧା ସ୍ୱାଦ ରାଧା ପ୍ରେମ ହେଉଛି ଆଶ୍ରୟ ଜାତୀୟ ପ୍ରେମ। ଆମି ଯାଇଛେ ପରସ୍ପର ବିରୁଦ୍ଧ ଧର୍ମାଶ୍ରୟ ରାଧା ପ୍ରେମ ଦେଇଛେ ସଦା ବିରୁଦ୍ଧ ଧର୍ମାଶ୍ରୟ। ଭଗବାନଙ୍କର ସବୁ ଅଦ୍ଭୁତ ଶକ୍ତି ରହିଛି ବିରୁଦ୍ଧ ଧର୍ମ ସବୁ ଓଲଟା ଜିନିଷ ସବୁ ରହିଛି ଏକାଧାରରେ ସୁଷମତ ଗୌରବଙ୍କୁ ସେ ମହାରାଜ କହନ୍ତି ରାଧା ପ୍ରେମ ଏଭଳି ଭାବରେ ଇଟ୍ ଇଜ୍ ନଟ୍ ଇଣ୍ଟକ୍ସିକାଣ୍ଟ ବଟ୍ ଇଟ୍ ମେକ୍ସ ୱାନ୍ ଇଣ୍ଟକ୍ସିକେଟେଡ୍। ଇଏ ଗୋଟେ ଯେମିତି ମାଦକ ଦ୍ରବ୍ୟ ନୁହଁ ମଦ ଗଞ୍ଜେଇ ପାନ ଇତ୍ୟାଦି ସବୁ ରହିଛି ଏଇଠି ପାନ କଲେ ବା ସେବନ କଲେ ଜଣେ ମାଦକ କ'ଣ ଇଏ କ'ଣ ହେଇଯିବ କ'ଣ ମତ ହେଇଯିବ ଇଣ୍ଟକ୍ସିକେଟେଡ୍ ହେଇଯିବ କିନ୍ତୁ ରାଧା ପ୍ରେମ ଏଭଳି ବକ୍ତୁ ସେ ଇଣ୍ଟକ୍ସିକେଟ୍ ନୁହଁ କିନ୍ତୁ ସେ ଇଣ୍ଟକ୍ସିକେଟେଡ୍ କରିଦେବ ମତ କରିଦେବ ଏଇଭଳି ଭାବରେ ବସ୍ତୁ ସିଏ ରହିଛି ଓ ସେଇଟା ଅଲଗା ଉଦାହରଣ ହେଇଗଲା ଠିକ୍ ହେଲାନି ଯାହା ହଉ ଇଟ୍ ଇଜ୍ ନଟ୍ ଫାୟାର୍ ରାଧା ପ୍ରେମ ଇଜ୍ ଅଗ୍ନି ନୁହଁ କିନ୍ତୁ ଇଟ୍ ମେକ୍ସ ୱାନ୍ ବର୍ନ୍ସ ରାଧା ପ୍ରେମରେ ଜଣେ ଜଳୁଯାଉଛନ୍ତି କୃଷ୍ଣଙ୍କୁ ସେଇଭଳି ଲାଗୁଛି ଜଳିଗଲା ଭଳି ଲାଗୁଛି ରାଧା ପ୍ରେମରେ ଛଟପଟ ହେଉଛନ୍ତି ରାଧା ରାଧାଙ୍କ ମିଳନ ପାଇଁ ଏଭଳି ବସ୍ତୁ ସବୁ ରହିଛି କଥା। ଇଟ୍ ଇଜ୍ ନଟ୍ ୱିପନ୍ ରାଧା ପ୍ରେମ ଗୋଟେ ଅସ୍ତ୍ର ନୁହଁ କିନ୍ତୁ ଏଇଟା ଇଟ୍ ପିଅସେସ୍ ଅସ୍ତ୍ର ନହେଲେ ମଧ୍ୟ ସିଏ ଛେଦ କରିଦିଏ ଛେଦ କରିଦେଉଛି ଅସ୍ତ୍ର ନହେଲେ ମଧ୍ୟ ରାଧା ପ୍ରେମ ଏଭଳି ଅସ୍ତ୍ର ବିପରୀତ ଭଳି ବସ୍ତୁ ଭଳି ସବୁ ରହିଛି ପିଅସେସ୍ ଇଟ୍ ଇଜ୍ ନଟ୍ ୱାଟର୍ ଏଇଟା ଜଳ ନୁହଁ କିନ୍ତୁ ଇଟ୍ ମେକ୍ସ ୱାନ୍ ଇନଣ୍ଡେଟେଡ୍ ଜଳରେ ସେ ପ୍ଲାବିତ ହେଇଯିବ ଜଳରେ ପ୍ଲାବିତ ରାଧା ପ୍ରେମ ଏଭଳି ବସ୍ତୁ କିଏ ଜାଣିବ ଏସବୁ କଥା ରାଧା ପ୍ରେମର କଥା। ତେଣୁ ଯାହା ରାଧା ପ୍ରେମ ଆମେ ଯାଇଛେ ପରସ୍ପର ବିରୁଦ୍ଧା ଧର୍ମାଶ୍ରୟ ରାଧା ପ୍ରେମ ଚେଇଛେ ସଦା ବିରୁଦ୍ଧା ଧର୍ମମୟ ଓଲଟା ଜିନିଷ ସବୁ ରହିଛି ଏକାଧାରରେ ଅଗ୍ନି ପୁଣି ଜଳ ଏକାଧାରରେ ଆନନ୍ଦ ପୁଣି ଦୁଃଖ ଏକାଧାରରେ ଗୌରମୟ ପୁଣି ଦିନମୟ ଏହିଭଳି ଭାବରେ ସବୁ ବିପରୀତ ଧର୍ମ ରହିଛି। ଭଗବାନ ପାଖରେ ସେଇଟା ରହିଛି, ରାଧା ପ୍ରେମରେ ମଧ୍ୟ ସେଇ ରହିଛି। ଭଲଟା ଜିନିଷ ବୁଝିପାରନ୍ତିନି ଲୋକମାନେ, ସେ କହିଲେ ଏ କୁହାଯାଉଛି ଏ ଆନନ୍ଦ ଘନ ପୁଣି ଦୁଃଖ କ'ଣ କରିବେ, ସିଏ ସେଇଟା ବୁଝିପାରିବେ ନାହିଁ। ବିପରୀତ ଧର୍ମ ରହିଛି ସେଠି। ତେଣୁ ରାଧା ପ୍ରେମା ବିଭୁ ଯାହାର ବାଡ଼ିତ ନାହିଁ ଠା, ରାଧା ପ୍ରେମ ଭଗବାନ ଯୋଗୁଁ ବିଭୁ, ଆମେ ହେଉଛୁ ଅଣୁ, ଭଗବାନ ହେଉଛନ୍ତି ବିଭୁ। ଆମର ଲିମିଟେଡ୍ ରହିଛି ଏନର୍ଜି ଶକ୍ତି, କିନ୍ତୁ ଭଗବାନଙ୍କର ଅନଲିମିଟେଡ୍, ତାଙ୍କ ଲିମିଟ୍ ନାହିଁ। କିନ୍ତୁ ରାଧା ପ୍ରେମ ଭଗବାନଙ୍କଠୁ ରାଧା ପ୍ରେମ ଆହୁରି ବିଭୁ ବୋଲି କୁହାଯାଉଛି, ଭାଡ଼ିତେ ନାହିଁ ଥାଏ, ତାର ରହିବ ନାହିଁ, ଏତିକି ବଢ଼ିଲା ଆଉ ରହିଗଲା ସେତିକି, ଆଉ ନାହିଁ ଅଧିକ ନାହିଁ, ବେଲୁନ୍ଟା ଅଧିକା ଫୁଟିଲେ ଫାଟିଯିବ। କିନ୍ତୁ ଆର ଲିମିଟ୍ ନାହିଁ, ନୋ ଲିମିଟ୍। ତଥାପି ସେ କ୍ଷଣ କ୍ଷଣେ ବାଡ଼ାଏ ସଦା, ରାଧା ପ୍ରେମ ସବୁବେଳେ ବଢ଼ି ବଢ଼ିକା ଯାଉଥିବ, ବଢ଼ି ବଢ଼ିକା ଯାଉଥିବ, କୃଷ୍ଣ ପ୍ରେମ ବଢ଼ି ବଢ଼ିକା ଯାଉଥିବ, ରାଧା ପ୍ରେମ ବଢ଼ି ବଢ଼ିକା ଯାଉଥିବ। ଇଏ ଅଦ୍ଭୁତ ଆଶ୍ରୟ ଜାତୀୟ ପ୍ରେମ ଏଭଳି ଭାବରେ ରହିଛି। ଯାହା ବୈ ଗୁରୁ ବସ୍ତୁ ନାହିଁ ସୁନିଶ୍ଚିତ, ତଥାପି ଗୁରୁର ଧର୍ମ ଗୌରବ ବର୍ଜିତ। ରାଧାରାଣୀଙ୍କ ଠାରୁ ଆଉ କିଏ ଅଧିକ ଅଛନ୍ତି ଭଗବାନ ପ୍ରେମ କରିବାରେ? ସବୁଠୁ ଶ୍ରେଷ୍ଠ ଭାବ ମହାଭାବ ସ୍ତର, ମହାଭାବ ସ୍ତର କେବଳ ରାଧାରାଣୀ ରହିଛନ୍ତି, ଆଉ କିଏ ଯାଇପାରିବେନି ସେ ସ୍ତରକୁ। ଏ ଯେଉଁ ପ୍ରେମର ବିଭିନ୍ନ ସ୍ତର ରହିଛି, ଚୈତନ୍ୟ ଚରିତ୍ରାମୃତ ଆମର ଭକ୍ତିର ସାମୃତ ସୁନ୍ଦର ବର୍ଣ୍ଣନା କରାଯାଇଛି। ଆଦୌ ଶ୍ରଦ୍ଧା, ସାଧୁ ସଙ୍ଗତ, ଭଜନ କ୍ରିୟା, ଅନର୍ଥ ନିବୃତ୍ତି, ସା ନିଷ୍ଠା, ରୁଚି, ଆସକ୍ତି, ଭାବ, ପ୍ରେମ, ଏହିଭଳି ଭାବେ ପ୍ରେମ ସ୍ତରକୁ ଜଣେ ଯିବ। କିନ୍ତୁ ତା ଉପରେ ମଧ୍ୟ ଆହୁରି ସ୍ତର ରହିଛି, କ'ଣ କ'ଣ ନା ସ୍ନେହ, ମାନ, ପ୍ରଣୟ, ରାଗ, ଅନୁରାଗ, ଭାବ, ମହାଭାବ, କାହାର କେଉଁଭଳି ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧ ନେଇକରି ସେ ସେଇଭଳି ଭାବେ ପ୍ରେମ ପ୍ରାପ୍ତ ହେବ। ରାଧାରାଣୀଙ୍କର ପ୍ରେମ ହେଉଛି ମହାଭାବ ସ୍ତରର ପ୍ରେମ, ଏ ମହାଭାବ ସ୍ତରରେ ରାଧାରାଣୀ, ରାଧାରାଣୀ ସେ ସ୍ତରକୁ ଯାଇପାରନ୍ତି, ଆଉ କିଏ ଯାଇପାରିବେ ନାହିଁ। ଆଶ୍ରୟ ଜାତୀୟ ଭିତରେ ଆଉ କିଏ ସେ ସ୍ତର ପ୍ରାପ୍ତ ହୋଇପାରିବେ ନାହିଁ, ମହାଭାବ ସ୍ତରର କଥା। କିନ୍ତୁ ଏ ସ୍ତରରେ ଥାଇକି ତଥାପି ଗୁରୁର ଧର୍ମ ଗୌରବ ବର୍ଜିତ, ରାଧାରାଣୀ କେବେ କହନ୍ତି ନାହିଁ ଯେ ମୁଁ ହେଉଛି ଶ୍ରେଷ୍ଠ ଭକ୍ତ। ରାଧାରାଣୀ କହନ୍ତି ମୋର ଭକ୍ତି ନାହିଁ, ମୋର ଭକ୍ତି ନାହିଁ, ଏଭଳି ଭାବରେ ଖାଲି କହନ୍ତି ତା ନୁହଁ, ଏ ନିଜର ଭାବନା ହେଉଛି ସେଇଭଳି ଭାବରେ। ସବୁଠାରୁ ଶ୍ରେଷ୍ଠ ସ୍ଥିତିରେ ଥାଇକି ମଧ୍ୟ ଗୁରୁ ହେଇକରି ମଧ୍ୟ ଗୌରବ ବର୍ଜିତ, ନିଜକୁ ସେ ଗୁରୁ ବୋଲି ଭାବନ୍ତି ନାହିଁ, ଲଘୁ, ମୁଁ ସବୁଠାରୁ ନିଚ ସ୍ତରରେ, ମୋର କୌଣସି ଭକ୍ତି ନାହିଁ, ଅନ୍ୟମାନେ ସମସ୍ତଙ୍କର ଭକ୍ତି ରହିଛି, ମୋର କୃଷ୍ଣ ପ୍ରେମ କିଛି ନାହିଁ, ଏଇଭଳି ଭାବରେ ତାଙ୍କର ଧାରଣା, ରାଧାରାଣୀଙ୍କର କଥା ଭାବ। ଯାହା ଏତେ ସୁନିର୍ମଳ ଦ୍ୱିତୀୟ ନାହିଁ ଆର୍, ତଥାପି ସର୍ବଦା ବାମ୍ୟ ବକ୍ର ବ୍ୟବହାର, ତାଙ୍କଠାରୁ ଆଉ କାହାର ଉନ୍ନତି ଆଉ କିଏ ନାହାନ୍ତି, ସବୁଠାରୁ ଶ୍ରେଷ୍ଠ ସ୍ତରରେ ସେ ଅଛନ୍ତି। ଯେଉଁ କହିଗଲା ରମ୍ୟା କାଚିତ ଉପାସନା ବ୍ରଜବୁ ବର୍ଗେଣ ଯାହା କଳ୍ପିତା, ଏ ରାଧାରାଣୀ ଯେଉଁଭଳି ଭାବରେ ଆରାଧନା କରୁଥିଲେ ସେଇଟା ହେଉଛି ଶ୍ରେଷ୍ଠ ଆରାଧନା, କିନ୍ତୁ ସିଏ ଭାବନ୍ତି ନାହିଁ ମୁଁ ହେଉଛି ଶ୍ରେଷ୍ଠ ବୋଲି, ମୁଁ ହେଉଛି ସବୁଠାରୁ ନୀଚ ସ୍ତରରେ ଅଛି, ସବୁଠାରୁ ନୀଚତମ ସ୍ତରରେ ଅଛି। ଇଏ ଅଛି ଗୋଟେ ଶ୍ଳୋକ ଦାନକଳି କୌମୁଦରେ ଅଛି, ଏଇଟା ରୂପ ଗୋସ୍ୱାମୀଙ୍କର, ବିଭୁରପି କଳୟନ୍ ସଦାବି ବୃଦ୍ଧି, ଗୁରୁରପି ଗୌରବଚର୍ଯ୍ୟା ବିହୀନ, ମୁହୁରପି ଚିତ ବକ୍ରିମାପି ଶୁଦ୍ଧ, ଜୟତି ମୁରଦ୍ଭିଷି ରାଧିକାନୁରାଗ। ବିଭୁରପି କଳୟନ୍ ସଦାବି ବୃଦ୍ଧି, ମୁରାରୀ କୃଷ୍ଣଙ୍କ ପ୍ରତି ରାଧାଙ୍କର ପ୍ରେମର ବିଜୟ ହେଉ, ଯଦିଓ ଏହା ସର୍ବବ୍ୟାପକ ତଥାପି ଏହା ପ୍ରତି ମୁହୂର୍ତ୍ତରେ ବୃଦ୍ଧି ପାଉଥାଏ, ଯଦିଓ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ ତଥାପି ଏହା ଗର୍ଭଶୂନ୍ୟ ଅଟେ, ଏବଂ ଯଦିଓ ଏହା ଶୁଦ୍ଧ ଅଟେ ତଥାପି ଏହା ଜଟିଳତା ଗୁଣରେ ଭୂଷିତ। ଦାନକଳି କମୁଦରେ ରୂପ ଗୋସ୍ୱାମୀଙ୍କର ଶ୍ଳୋକଟି ରହିଛି। ତେଣୁ ସେ ଭଗବାନ ଚିନ୍ତା କରି ବିଷୟ ଜାତୀୟ ସୁଖ ଆମର ଆସ୍ୱାଦ, ଆମା ହେତେ କୋଟି ଗୁଣ ଆଶ୍ରୟରେ ଆହ୍ଲାଦ, ଭଗବାନଙ୍କର ଯେଉଁ ଆନନ୍ଦ ଆମେ କ'ଣ ବୁଝିପାରିବା, ଯେଉଁମାନେ ଉନ୍ନତ ସ୍ତରରୁ ଗଲେଣି ସେମାନେ ଭଗବାନଙ୍କ ପ୍ରେମରେ ପାଗଳ ହୋଇଯାଉଛନ୍ତି, ଯେଉଁ ଭଗବାନ ପ୍ରେମରେ ପାଗଳ ହୋଇଯାଉଛନ୍ତି, ସେଇ ଭଗବାନ ରାଧା ପ୍ରେମରେ ପାଗଳ। କାହିଁକିନା ସେ ଚିନ୍ତା କରୁଛନ୍ତି ବିଷୟ ଜାତୀୟ ସୁଖ ଆମର ଆସ୍ୱାଦ, ମୋର ଯେଉଁ ଆସ୍ୱାଦ ମୁଁ ଯେଉଁ ଆସ୍ୱାଦ କରୁଛି ବିଷୟ ଜାତୀୟ, ଭଗବାନ ହେଉଛନ୍ତି ବିଷୟ, ପ୍ରେମର ବିଷୟ। କିନ୍ତୁ ଆମା ହୋଇତେ କୋଟି ଗୁଣ ଆଶ୍ରୟର ଆହ୍ଲାଦ, ଆଶ୍ରୟ ଭକ୍ତମାନେ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି ସେ ଭଗବାନଙ୍କର ଆନନ୍ଦ ଠାରୁ ଉର୍ଦ୍ଧ, ଆଶ୍ରୟ ଜାତୀୟ ଆନନ୍ଦ କୁହାଯାଏ। ଆଶ୍ରୟ ଜାତୀୟ ସୁଖ ପାଇତେ ମନ ଧାଏ, ଯତ୍ନେ ଆଶ୍ୱାଦିତ ନାରୀ କି କରି ଉପାୟ। ଏ ତିନୋଟି ବାଞ୍ଛା ଯେଉଁ ରହିଛି ଭଗବାନ ଆଶ୍ରୟ, ସେଇଥିପାଇଁ ଚୈତନ୍ୟ ମହାପ୍ରଭୁ ରାଧାରାଣୀଙ୍କ ତତ୍ତ୍ୱ, ରାଧାରାଣୀଙ୍କ ତତ୍ତ୍ୱ ଜାଣିବା ପାଇଁ କବୁ ଯଦି ଏଇ ପ୍ରେମାର ହଇ ଆଶ୍ରୟ ତେବେ ଏଇ ପ୍ରେମାନନ୍ଦର ଅନୁଭବ ହଏ। ଇଏ ହେଉଛନ୍ତି ପ୍ରେମର ବିଷୟ, ଯଦି ଆଶ୍ରୟ କରିବେ ପ୍ରେମରେ ତାହେଲେ ଏଇଟାକୁ ଅନୁଭବ କରିହେବ, ନହେଲେ ଅନୁଭବ କରିହେବ ନାହିଁ। ରାଧା ପ୍ରେମ ଭଗବାନ କରିପାରିବେ ନାହିଁ, କାରଣ ସେ ହେଉଛନ୍ତି ବିଷୟ। ତେଣୁ ଏଇଠି ଭାବାର୍ଥରେ କଥା କୁହାଯାଇଛି, ଗୋଟେ ହେଉଛି ଉଦ୍ଦୀପନ, ଗୋଟେ ହେଉଛି ଆଲମ୍ବନ, ଗୋଟେ ହେଉଛି ବିଷୟ, ଗୋଟେ ହେଉଛି ଆଶ୍ରୟ। ଏଇ ଦୁଇଟି ଜିନିଷ ରହିଛି। ଆମେ ସକାଳେ କହୁଛୁ ସେ କଥା, ପିତାର ଆନନ୍ଦ ଯେଉଁ ରହିଛି ପୁତ୍ରକୁ ପ୍ରାପ୍ତ ହୋଇକରି, ପୁତ୍ର କିଏ ଆନନ୍ଦ ପ୍ରାପ୍ତ ହେଉଛି ସେଇଟା ପିତା ଜାଣିପାରୁନାହାନ୍ତି। ପୁତ୍ରର ଆନନ୍ଦ ହେଉଛି ଆଶ୍ରୟ ଜାତୀୟ ଆନନ୍ଦ, ଆଉ ପିତାଙ୍କର ଆନନ୍ଦ ହେଉଛି ବିଷୟ ଜାତୀୟ ଆନନ୍ଦ। ତେଣୁ ଭଗବାନ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରେ ଲୋଭ ବଢ଼ି ବଢ଼ିକା ଯାଉଛି, ମହାପ୍ରଭୁ ଉପରେ ଆସିକରି ସେ ଲୋଭର ପୂର୍ଣ୍ଣତା ପ୍ରାପ୍ତ ହେଲେ। ତେଣୁ ଏ ତ ଯେମିତି ରହେ କୃଷ୍ଣ ପରମ କହୁଛୁ କି, ହୃଦୟ ବାଡ଼େ ପ୍ରେମ ଲୋଭ ଧକ ଦକି, ଲୋଭ ଭଗବାନଙ୍କ ଲୋଭ ବଢ଼ି ବଢ଼ିକା ଯାଉଛି, ବଢ଼ି ବଢ଼ିକା ଯାଉଛି, ସେଇଟା ପୂରଣ ହେଇପାରୁନାହିଁ। କ'ଣ କରିବି ମୁଁ, ଏଇଟା କେମିତି ମୁଁ ପୂରଣ କରିବି, ଭଗବାନ ଚିନ୍ତା କରୁଛି। ହେଉଛି ଭଗବାନଙ୍କର ଅନ୍ତରଙ୍ଗ କାରଣ, ଭଗବାନ ଯେଉଁ ଆସନ୍ତି ଯଦା ଯଦା ଏଇ ଧର୍ମ ସେ ଯେଉଁ କୁହାଯାଏ, ପରିତ୍ରାଣାୟ ସାଧୁନାମ ବିନାଶାୟ ଚତୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମୀ ଯୁଗେ ଯୁଗେ, ଏଇ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ଯେଉଁମାନେ ଦୁଷ୍କୃତମାନଙ୍କୁ ବିନାଶ କରନ୍ତି ଏବଂ ଭଗବାନ ଧର୍ମ ସ୍ଥାପନ କରନ୍ତି, ଇଏ ହେଉଛି ବହିରଙ୍ଗା କାରଣ। କିନ୍ତୁ ଭଗବାନଙ୍କର ଗୋଟେ ଅନ୍ତରଙ୍ଗା କାରଣ ରହିଛି, ସେଇଟା ହେଉଛି ଏଇ କଥା, ତିନୋଟି କାରଣ ରହିଛି। ରାଧାଙ୍କ ପ୍ରଣୟମୟୀଟା କିଭଳି, ଇଏ ହେଉଛି ପ୍ରଥମ କାରଣ, ପ୍ରଣୟମୟୀଟା କିଭଳି, ଭଗବାନ ମଧ୍ୟ ପ୍ରେମ ଅଛି, ଭଗବାନଙ୍କର ଆନନ୍ଦ ରହିଛି, କିନ୍ତୁ ତାହାଠାରୁ ଅଧିକ ଆନନ୍ଦ ହେଉଛି ରାଧାଙ୍କର ପ୍ରେମ, ସେଇଟା ସେ ବୁଝିପାରିଲେନି। ତାଙ୍କ ଲୋଭ ଧକଧକି ହେଲା, ଧକଧକି ଧକଧକି କହିଲେ ଆମର ଶ୍ରୀଶ୍ରୀମଦ ଗୌରବ ସେ ମହାରାଜ କହନ୍ତି, ଯେମିତି ଆମେ କ୍ଷୀରି କରୁଛେ, କ୍ଷୀରି କଲେ ଯଦି ଘୋଡ଼େଇ ଦେବା ତାକୁ, ସେ ଯେତେବେଳେ କ୍ଷୀରି ଧକଧକ ହେଉଥିବ, ଯେଉଁଭଳି ଭାବେ ରହିଛି ସେହିଭଳି ଭାବେ ଲୋଭ ଧକଧକି ଧକଧକି ଲୋଭ। ତେଣୁ ଇଏ ହେଉଛି ଗୋଟିଏ କାରଣ, ଶ୍ରୀ ରାଧାୟା ପ୍ରଣୟ ମହିମା ଦୁଃସମ୍ବା ନୈବା, ଗୋଟିଏ କାରଣ। ଦ୍ୱିତୀୟ କାରଣ ହେଉଛି କ'ଣ, ଶ୍ରୀ ରାଧାୟା ପ୍ରଣୟ ମହିମା ଦୁଃସମ୍ବା ନୈବା ସ୍ୱାଦ୍ୟ ଏନାଦ୍ଭୁତ ମଧୁରିମା, କିଦୃଶନ ସ୍ୱାଦ ଟେଷ୍ଟଟା କିଭଳି ଭାବରେ, ଟେଷ୍ଟଟା କ'ଣ ତା'ର, ଯେମିତି ଆମେ ରସଗୋଲା ଖାଇଲେ ଆମେ ମିଠା ଲାଗୁଛି, ରସଗୋଲା ଯଦି ନ ଖାଇବ ଖାଲି କହିବା ମିଠା, ଆମେ ଜାଣିପାରିବା ନାହିଁ କି କି ସ୍ୱାଦ ସେଇଟା ମିଠା ମାନେ କ'ଣ, ସେଇଭଳି ଭାବରେ ସ୍ୱାଦ କେଉଁଭଳି ଭାବରେ ପ୍ରଣୟ ମହିମାର ସ୍ୱାଦଟା କ'ଣ, ରସ ଆସ୍ୱାଦନ କରୁଛନ୍ତି ନା, ରସ ରସ ବୈଷ ସବୁ ରସର ସେ ହେଉଛନ୍ତି ଆଧା, ତେଣୁ ପ୍ରଣୟମୟର ରସ ଯେଉଁ ରହିଛି ସବୁଠୁ ହାଇଏଷ୍ଟ ରସ, ଶାନ୍ତ ବାସ୍ୟ ସାକ୍ଷ୍ୟ ଶାନ୍ତ ଦାସ୍ୟ ସଖ୍ୟ ବାସ୍ୟ ମାଧୁର୍ଯ୍ୟ, ଏଇ ପ୍ରଣୟ ରସ ମାଧୁର୍ଯ୍ୟ ରସ ସେଇଟା ହେଉଛି ପିତାର ରସ, ସ୍ୱାଦଟା କିଭଳି ଭାବରେ ସ୍ୱାଦ କିଭଳି ଭାବରେ। ତେଣୁ ଇଏ ଇଏ ହେଉଛି ଦ୍ୱିତୀୟ ଭଗବାନଙ୍କ ଲୋଭ, ଏଇଟା କ'ଣ ନା, ଆଉ ଗୋଟେ ଲୋଭର ପ୍ରକାର ଶୁଣ ବୋଲି କହୁଛନ୍ତି କୃଷ୍ଣ କବିରାଜ ଗୋସ୍ୱାମୀ, ଆମକୁ କହୁଛନ୍ତି, ସୋ ମାଧୁର୍ଯ୍ୟ ଦେଖି କୃଷ୍ଣ କରେଣ ବିଚାର, ଯେଉଁ ନିଜର ମାଧୁର୍ଯ୍ୟ ରହିଛି ଯେଉଁ ଆନନ୍ଦ ରହିଛି ଏଇଟାକୁ ଦେଖିକରି କୃଷ୍ଣ ଏଇଭଳି ଭାବରେ ଚିନ୍ତା କରୁଛନ୍ତି, ଅଦ୍ଭୁତ ଅନନ୍ତ ପୂର୍ଣ୍ଣ ମୋର ମଧୁରିମା ତ୍ରିଜଗତେ ଇହାର କେହ ନାହିଁ ପ୍ରାୟ ନାହିଁ ପାୟ ସୀମା। ଭଗବାନଙ୍କର ଯେଉଁ ମଧୁରିମା ରହିଛି ମାଧୁର୍ଯ୍ୟ ରସ ରହିଛି କୃଷ୍ଣ ପ୍ରେମ, ଏଇଟା ହେଉଛି ଅଦ୍ଭୁତ ଆନନ୍ଦ ପୂର୍ଣ୍ଣ, ଇଏ ହେଉଛି ଅଦ୍ଭୁତ ଭଗବାନ ମାଧୁର୍ଯ୍ୟ ମଧୁରିମା, ମଧୁର୍ଯ୍ୟ ଭଗବାନଙ୍କ ସୌନ୍ଦର୍ଯ୍ୟ ଇତ୍ୟାଦି ସବୁ ରହିଛି, ଇଏ ହେଉଛି ଅଦ୍ଭୁତ, ଆମେ ଚିନ୍ତା କରିପାରିବା ନାହିଁ। ଏବଂ ଅନନ୍ତ, ଶେଷ ହେବ ନାହିଁ, ଅନନ୍ତ ଏବଂ ପୂର୍ଣ୍ଣ। ମୋର ମଧୁରିମା, ତ୍ରିଜଗତେ ଏହାର କେହ ନାହିଁ ପାଏ ସୀମା, ଏଇଟା କି ଜାଣିପାରନ୍ତି ନାହିଁ। ତ୍ରିଜଗତ ତିନି ଲୋକରେ ଏ କିଭଳି ଭାବରେ ମାଧୁର୍ଯ୍ୟ ରହିଛି, ଅଦ୍ଭୁତ ଅନନ୍ତ ପୂର୍ଣ୍ଣ ମାଧୁର୍ଯ୍ୟ କେହି ଜାଣିପାରନ୍ତି ନାହିଁ। ଏଇ ପ୍ରେମ ଦ୍ୱାରେ ନିତ୍ୟ ରାଧିକା ଏକଲି, ଆମର ମାଧୁର୍ଯ୍ୟାମୃତ ଆସ୍ୱାଦ ଏ ସକଲି। ରାଧାରାଣୀ ସେ ମାଧୁର୍ଯ୍ୟାମୃତକୁ ପାନ କରନ୍ତି। ଆମେ କହୁଛେ ନା ଯେଉଁ ଶ୍ରୀ ଯେଉଁ ଚତୁର୍ଥ ଶ୍ଲୋକଟା କ'ଣ ଗୁର୍ବାଷ୍ଟକମରେ ଶ୍ରୀ ରାଧା କୁହନ୍ତୁ ଶ୍ରୀ ବୋଲ ସେଠି ବୋଲ ଶ୍ରୀରାଧିକା ମାଧବୟୋର ପାର ମାଧୁର୍ଯ୍ୟ ଲୀଳା ଗୁଣ ରୂପ ନାମ ନାମ ପ୍ରତିକ୍ଷଣ ଆସ୍ୱାଦନ ରୂପସ୍ୟ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ। ପ୍ରତିକ୍ଷଣ ଆସ୍ୱାଦନ କରୁଛନ୍ତି, ପ୍ରତିକ୍ଷଣ ପ୍ରତିକ୍ଷଣ ନୁହଁ ଆବେ ହେଲା ସରିଗଲା ପ୍ରତିକ୍ଷଣ ସ୍ୱାଦନ ଲୋଲୁପସ୍ୟ ଲୋଲୁପ ଲୋଭୀ ଲୋଭୀ ବ୍ୟକ୍ତି ଭଳି ଲୋଲୁପ ସେଇଭଳି ଭାବେ କଥା କୁହାଯାଉଛି। ଏହି ଭ୍ରମ ଦ୍ୱାରେ ନିତ୍ୟ ରାଧିକା ଏକଲି, ଆମର ମାଧୁର୍ଯ୍ୟା ମୁଁ ତ ଆସ୍ୱାଦ ଏକଲି ସକଲି ସବୁକିଛି ଆସ୍ୱାଦନ କଲି। ପ୍ରତିକ୍ଷଣ ସ୍ୱାଦନ ଲୋଲୁପସ୍ୟ ଲୋଲୁପ ଭଳି ଏଟା ସ୍ୱାଦ କରୁ ଆସ୍ୱାଦନ କରୁଛନ୍ତି, ଯେତେ ଭଗବାନଙ୍କର ଆସ୍ୱାଦନ କରୁଛନ୍ତି ସେ ବଢ଼ି ବଢ଼ିକା ଯାଉଛି। ଏ ଆଶ୍ରୟ ଜାତୀୟ ଆନନ୍ଦ ଏଇଭଳି ଭାବରେ ରାଧାରାଣୀଙ୍କର କୃଷ୍ଣଙ୍କ ଠାରୁ ବଢ଼ିଯାଉଛି ସେଇଟା। କୃଷ୍ଣ ଯଦିଓ ସବୁଠାରୁ ହାଇଏଷ୍ଟ କିନ୍ତୁ ତାଙ୍କର ଉର୍ଦ୍ଧ୍ୱରେ ହେଉଛି ରାଧାରାଣୀଙ୍କର ତତ୍ତ୍ୱ। ଏଇଟାକୁ ବୁଝେଇ ଦିଆଯାଇଛି, ଏଇଟାକୁ ଆମେ ବୁଝିପାରିବା ନାହିଁ, ସେଥିପାଇଁ ଗୋଟେ ଉଦାହରଣ ଦିଆଯାଇଛି କିଭଳି ଏଇଟା ରହିଛି ନା। ଯଦ୍ୟପି ନିର୍ମଳ ରାଧାର ସତ୍ ପ୍ରେମ ଦର୍ପଣ ତଥାପି ସ୍ୱଚ୍ଛତା ତାର ବାଢ଼େ କ୍ଷଣ କ୍ଷଣ। ଏଭଳି ଭାବରେ ଭଗବାନ ରାଧାଙ୍କର ଯେଉଁ ପ୍ରେମ ଗୋଟେ ଦର୍ପଣ ସହିତ ତୁଳନା କରାଯାଇଛି, ଦର୍ପଣ 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 ସହିତ ତୁଳନା କରାଯାଇଛି ପ୍ରେମ ଦର୍ପଣ ଦର୍ପଣ ଏ ତଥାପି ସ୍ୱଚ୍ଛତା ତାର ବଢ଼େ କ୍ଷଣ କ୍ଷଣ। ସେ ଯେଉଁ ଦର୍ପଣ ରହିଛି ତାର ସ୍ୱଚ୍ଛତା ଯେ ଯେତେ ସ୍ୱଚ୍ଛ ରହିଥିବ ତାର ପରିଷ୍କାର ଭାବରେ ଆମେ ଦେଖିପାରିବା, ପ୍ରତିଫଳନ ଦେଖିପାରିବା। ଯେତେ ମଇଳା ଥିବ ଦର୍ପଣ ଦେଖିପାରିବା ନାହିଁ, ପ୍ରତିଫଳନ ଦେଖିପାରିବା ନାହିଁ। ସେଭଳି ଭାବେ ରାଧା ପ୍ରେମ ଗୋଟେ ଦର୍ପଣ ଭଳି, ରାଧା ପ୍ରେମ ଗୋଟେ ଦର୍ପଣ ଭଳି ତାର ସ୍ୱଚ୍ଛତା ସବୁବେଳେ ବଢ଼ି ବଢ଼ିକା ଯାଉଥିବ, ସ୍ୱଚ୍ଛତା ସରୁନଥିବ ବଢ଼ି ବଢ଼ିକା ଯାଉଥିବ। ଆମର ମାଧୁର୍ଯ୍ୟ ନାହିଁ ବାଣିଜ୍ୟ ଅବକାଶ, ଭଗବାନ ତ ହାଇଏଷ୍ଟ ସ୍ତରରେ ଅଛନ୍ତି, ତାଙ୍କର ମାଧୁର୍ଯ୍ୟ ଆଉ ପଡ଼ିବାର ଅବକାଶ ନାହିଁ। କିନ୍ତୁ ଏ ଦର୍ପଣରେ ଆଗେ ନବନବ ରୂପେ ଭାସେ, କିନ୍ତୁ ଏ ଯେଉଁ ରହିଛି ସ୍ୱଚ୍ଛତା ବଢ଼ିଗଲେ ଆମର ରୂପ ବଢ଼ିଯିବ, ସେଇଟା କହୁଛନ୍ତି ଭଗବାନଙ୍କ ଭାବନା ହେଉଛି ଏଇଭଳି ଭାବରେ। ମୁଁ ଯଦିଓ ହାଇଏଷ୍ଟ ସ୍ତରରେ ଅଛି କିନ୍ତୁ ମୁଁ ଯେତେବେଳେ ରାଧାରାଣୀକୁ ଦେଖୁଛି ମୋର ପ୍ରେମ ବଢ଼ି ବଢ଼ିକା ଯାଉଛି, ଆନନ୍ଦ ବଢ଼ି ବଢ଼ିକା ଯାଉଛି। ରାଧାରାଣୀଙ୍କର ପ୍ରେମ ହେଉଛି ଏଇଭଳି ଭାବରେ, ତେଣୁ ମନ୍ମାଧୁର୍ଯ୍ୟ ରାଧାର ପ୍ରେମ ଦୁହେଁ ହୋଡ଼ କରି କ୍ଷଣେ କ୍ଷଣେ ବାଡ଼େ ଦୁହେଁ କ୍ଷୟ ନାହିଁ ହାରି। ଭଗବାନ ମାଧୁର୍ଯ୍ୟ ମଧ୍ୟ ବଢ଼ୁଛି ଏବଂ ରାଧାର ପ୍ରେମ ମଧ୍ୟ ବଢ଼ୁଛି, ତେଣୁ ଏହା ଭିତରେ ପ୍ରତିକ୍ଷଣରେ ଇଏ ବଢ଼ିଲେ ସିଏ ବଢ଼ୁଛି, ସିଏ ବଢ଼ିଲେ ସିଏ ବଢ଼ୁଛି, ସିଏ ବଢ଼ିଲେ ସିଏ ବଢ଼ୁଛି, ଏଭଳି ହୋଡ଼ା ହୋଡ଼ି ଚାଲିଛି, କମ୍ପିଟିସନ୍ ଚାଲିଛି, କେହି ହାର ମାନୁନାହାନ୍ତି, ବଢ଼ି ବଢ଼ି ତ ଯାଉଛି ଆଉ। ଆନନ୍ଦାମ ବୋଧିବର୍ଦ୍ଧନମ ପ୍ରତିକ୍ଷଣ ପୂର୍ଣ୍ଣାମ ସ୍ୱାଦନମ ସର୍ବାତ୍ମ ସ୍ନାପରମ ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନମ। ଏ ଆନନ୍ଦ ସବୁବେଳେ ବଢ଼ି 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 କାଯିବ, ବଢ଼ି ବଢ଼ି କାଯିବ, ବଢ଼ି ବଢ଼ି କାଯିବ, କିନ୍ତୁ ସମୟ ଆମର କମି କମି ଯାଉଛି, କମି କମି ଯାଉଛି। ଆଉ କେତେ ସମୟ ସେ କଥା କହିବା, ବାରଟା ହେଇଯିବ ନା, ବାରଟା ନେଇକି ଅଧ ନା କ'ଣ ରହୁ, କ'ଣ କେମିତି ପ୍ରୋଗ୍ରାମ ସୁଦାସୁ ଆଳତି କରିବେ, ଆଉ ପୁଷ୍ପାଞ୍ଜଳି କ'ଣ ଦେବା ନା କ'ଣ? ଆଚ୍ଛା ହଉ, ହଁ ଆଳତି ପରେ ଏଇଟା କରିବା। ଆଚ୍ଛା ହଉ, ତାହେଲେ ଆଳତି ବେଳେ କଥା କହିବା ନା ଆଳତି କରିବା, କ'ଣ କରିବା? ଆଚ୍ଛା ହଉ ହଉ ଠିକ୍ ଅଛି। ତେଣୁ ଇଏ ବଢ଼ି ବଢ଼ିକା ଯାଉଛି କିନ୍ତୁ ସମୟ କମି କମିକା ଯାଉଛି। ଇଏ ତତ୍ତ୍ୱ ହେଉଛି ଏଭଳି ଭାବରେ ରାଧାରାଣୀଙ୍କ ତତ୍ତ୍ୱ ଇଏ ବଢ଼ି ବଢ଼ିକ ଯାଉଛି। ବିଚାର କରି ଯଦି ଅଷ୍ଟାଦ ଉପାୟ ରାଧିକା ସ୍ୱରୂପ ହୋଇଥାଏ ତେବେ ମନ ଧାଏ। ତେଣୁ ମହାଭଗବାନ କୃଷ୍ଣ ଚିନ୍ତା କରୁଛନ୍ତି ମୁଁ ରାଧାର ସ୍ୱରୂପ ଗ୍ରହଣ କରିବି, ତେଣୁ ଚୋରି କରିବେ। ସେ ତ ଚୋରି ପ୍ରସିଦ୍ଧ ରହିଛନ୍ତି, ପ୍ରସିଦ୍ଧ ରହିଛନ୍ତି, ଆଜି ରାଧାରାଣୀଙ୍କର ଭାବକୁ ଚୋରି କରିବେ। ତେଣୁ ରାଧିକା ସ୍ୱରୂପ କରିକିରି ଅପରିକଳିତ ପୂର୍ବ କଷ୍ଟମତ୍କାରୀ ସ୍ଫୁରତି ମମ ଗରିଆଣେଶ ମାଧୁର୍ଯ୍ୟପୁର ଅୟଂ ଅହମପି ହନ୍ତ ପ୍ରେକ୍ଷ ଜଂ ରୁଦ୍ଧ ଚେତା ସରଭ ସମୁପଭୋକ୍ତୁ କାମୟ ରାଧିକେବ। ଏଇଟା ହେଉଛି ଲଳିତ ମାଧବ, ରୂପ ଗୋସ୍ୱାମୀଙ୍କର ଲଳିତ ମାଧବ। ଏଇଠି କୁହାଯାଇଛି ଏଇଟା କ'ଣ, ପୂର୍ବରୁ କଦାପି ଅନୁଭୂତ ହୋଇନଥିବା ଏବଂ ସମସ୍ତଙ୍କୁ ଚମତ୍କୃତ କରିଥିବା ମୋର ମାଧୁର୍ଯ୍ୟର ପ୍ରାଚୁର୍ଯ୍ୟ ଠାରୁ ଅଧିକ କିଏ ପ୍ରକାଶ କରିଛି। ହାଏ, ଏଇ ସୌନ୍ଦର୍ଯ୍ୟ ସନ୍ଦର୍ଶନରେ ମୋର ମନ ବିହଳ ହୋଇ ମୁଁ ନିଜେ ପ୍ରଲୁବ୍ଧ ହୋଇ ଶ୍ରୀମତୀ ରାଧାରାଣୀଙ୍କ ଭଳି ଉପଭୋଗ କରିବାକୁ ଇଚ୍ଛା କରେ। ଭଗବାନଙ୍କ ନିଜର ମାଧୁର୍ଯ୍ୟ ଯେଉଁ ରହିଛି ଏଇଟାକୁ ରାଧାରାଣୀ ଆସ୍ୱାଦନ କରନ୍ତି, ତେଣୁ ଏଇଟାକୁ ଆସ୍ୱାଦନ କରିବା ପାଇଁ ସେ ରାଧାର ଭାବ ଅଙ୍ଗୀକାର କରିବା ପାଇଁ ଚାହୁଁଛନ୍ତି। ଏଇଟା କୁହାଯାଏ କୃଷ୍ଣ ମାଧୁର୍ଯ୍ୟର ଏକ ସ୍ୱାଭାବିକ ବଳ କୃଷ୍ଣ ଆଦି ନର ନାରୀ କର ଏ ଚଞ୍ଚଳ ଶ୍ରବଣେ ଦର୍ଶନେ ଆକ ସଏ ସର୍ବମନ ଆପଣା ସ୍ୱାଦିତେ କୃଷ୍ଣ କରେ ନତନ। ଆପଣା ଆସ୍ୱାଦିତେ ରହିଛି କୃଷ୍ଣ ମାଧୁର୍ଯ୍ୟ ଏଭଳି ଭାବରେ ରହିଛି ଯେ କୃଷ୍ଣଙ୍କୁ ମଧ୍ୟ ସେ ପାଗଳ କରେ। ଭଗବାନ ରୂପ ଏଭଳି ଭାବରେ ରହିଛି ଶ୍ରବଣେ ଦର୍ଶନେ ଆକର୍ଷ ସର୍ବମନ। ଭଗବାନ ରୂପ ଯେ ଶ୍ରବଣ କରିବ, ଶ୍ରବଣ ଦର୍ଶନ କରିବ, ସମସ୍ତ ମନକୁ ଆକର୍ଷଣ କରିବ ଏବଂ ଅନ୍ୟମାନଙ୍କ ତାକୁ ଛାଡ଼ନ୍ତି, ଭଗବାନ ନିଜେ ମଧ୍ୟ ଆକର୍ଷିତ ହୁଅନ୍ତି ତାଙ୍କର ରୂପରେ। ଏ ମାଧୁର୍ଯ୍ୟାମୃତ ପାନ ସଦା ଦେଇ କରେ କୃଷ୍ଣା ଶାନ୍ତି ନହିଁ କୃଷ୍ଣା ବାଡ଼େ ନିରନ୍ତରେ। ଇଏ ଭଗବାନଙ୍କର ଅପୂର୍ବ ମାଧୁର୍ଯ୍ୟ। ମାଧୁର୍ଯ୍ୟ ରୂପ ଦେଖିଦେଲେ ଆମର ହେଇଗଲେ ହଁ ରୂପ ଦେଖିଦେଲି ଯିବା ନା। ଆସିଥିଲି କାଳିଆ ତୋ ଦର୍ଶନ ପାଇଁ ରେ ତତେ ଛାଡ଼ି ଯିବାକୁ ମୋ ମନ ବଳୁ। ଭଗବାନ ରୂପ ଏଭଳି ଯେତେ ଦେଖିଲେ ସେ କହିବନି ହଁ ମୁଁ ଦେଖିଦେବି, ଭଗବାନ ରୂପ ଯିବା ଆହୁରି ବଢ଼ିବ ଇଚ୍ଛା ହେବ ଦେଖିବା ପାଇଁ। କୃଷ୍ଣା ଶାନ୍ତି ନାହିଁ କୃଷ୍ଣା ବାଡ଼ ନିରନ୍ତର ଆହୁରି ଇଚ୍ଛା ହେବ ଦେଖିବି, ଆହୁରି ଦେଖିବି, ଆହୁରି ଦେଖିବି, ଆହୁରି ଦେଖିବି। ଅତୃପ୍ତ କରେ ବିଧିର ନିନ୍ଦନ ଅବିଦଗ୍ଧ ବିଧି ଭଲ ନା ଜାଣେ ସୁଜନ। ରାଧାରାଣୀଙ୍କର ଭାବ ହେଉଛି ଏଇଟା, ଯେତେବେଳେ ଦେଖନ୍ତି ଭଗବାନ ରୂପକୁ ସେତେବେଳେ ତୃପ୍ତ ହୁଅନ୍ତି ନାହିଁ, ଅତୃପ୍ତ ହୋଇ ଆମେ ବିଧିର ନିନ୍ଦନ ବିଧି ବ୍ରହ୍ମାଙ୍କୁ ନିନ୍ଦା କରନ୍ତି। କ'ଣ ଅଭିଜ୍ଞ ବିଧି, ସେ ଜାଣନ୍ତି ନାହିଁ ବ୍ରହ୍ମା କେମିତି ସୃଷ୍ଟି କରିବାକୁ ହେବ, ସୃଷ୍ଟିର ତାଙ୍କର ରସିକତା କିଛି ନାହିଁ, ଅରସିକ ବ୍ୟକ୍ତି ସିଏ ଜଣେ। ଅଭିଜ୍ଞ ବିଧି ଭଲ ନା ଜାଣେ ସୃଜନ, ସେ ଜାଣନ୍ତି ନାହିଁ କେମିତି ସୃଷ୍ଟି କରିବାକୁ ପଡ଼ିବ। ଯଦି ବ୍ରହ୍ମା ପଚାରିବେ କ'ଣ ଭୁଲ ହେଇଗଲା କି ଆମ ସୃଷ୍ଟିରେ, ତେଣୁ ଗୋପୀମାନେ କହୁଛନ୍ତି ଏ କଥା, କୋଟି ନେତ୍ର ନାହିଁ ଦିଲ ସବେ ଦିଲ ଦୁଇ ତାହା ତେ ନିମିଷ କୃଷ୍ଣ କି ଦେଖିବି ମୁଁ। ତେଣୁ ରାଧାରାଣୀଙ୍କର ଭାବ ହେଉଛି ଏଇଭଳି ଭାବ, ଗୋପୀମାନଙ୍କ ଭାବ ସେଇଟା, କୋଟିଏ ନେତ୍ର ଦରକାର, ଦୁଇଟି ନେତ୍ର ଦେଲ ତା ଦେହରେ ନିମିଷ ରହିଛି ପତା ପଡ଼ିଯାଉଛି, ଭଗବାନ ରୂପ ଦେଖିଲା ବେଳକୁ ଯେତେ ପତା ପଡ଼ିଗଲା ଭଗବାନ ଦର୍ଶନ ଦେଖି କରିପାରିଲା ନାହିଁ, ଆଉ ମୁଁ କ'ଣ ଦେଖିବି ରୂପକୁ କ'ଣ ଦେଖିବି। ଆମ ସମୟ ହେଇଗଲା ବର୍ତ୍ତମାନ। ଆମେ କ'ଣ ଦେଖିବା, କ'ଣ କହିବା, କ'ଣ କରିବା, ଆମ କଥା କିଛି ବିଶ୍ରାମ ଦେବା। ଜୟ ଚୈତନ୍ୟ ମହାପ୍ରଭୁ କି, ଜୟ ଶ୍ରୀ ଶ୍ରୀ ରାଧାଷ୍ଟମୀ ତିଥି କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌର ଭକ୍ତ କି, ଜୟ ଗୋ ପ୍ରେମାନନ୍ଦେ।